दशम स्कंध 47 अध्याय श्लोक 7 1047 7 निस्वं त्यजन्ति गणिका निस्वं त्यजन्ति गणिका अकल्पं पतिं प्रजाः अकल्पं नृपतिः प्रजाः आदित्य विद्या आचार्यम् आदित्य विद्या आचार्यम् ऋत्विजो दत्त दक्षिणम् ऋत्विजो दत्त दक्षिणम् निस्वं त्यजन्ति गणिका अकल्पं नृपतिं प्रजाः आदित्य विद्या आचार्यम् ऋत्विजो दत्त दक्षिणम् निस्वं त्यजन्ति गणिका अकल्पं नृपतिं प्रजाः अधिक विद्याचार्यम् ऋत्विजो दत्त दक्षिणम् निस्वं त्यजन्ति गणिका अकल्पं नृपतिं प्रजाः अधिक विद्या आचार्यम् ऋत्विजो दत्त दक्षिणम् हरे कृष्ण भक्त सज्जन मातृवृन्द कुलवृन्दाड़ी वृन्द समस्त आम आम भागवत कथा को स्वागत जनाऊु तेणु आज आम कथा जो आरंभ करे ये ब्रजर एकांत स्थान रे कथा चलती सेठी वर्तमान गोपी माने बहुत कृष्ण का विरह रे रही विकार भाव रही अष्टसात्विक विकार सब रही से भाव रे कथा सब कहते आम यदि कथा कहीदु से भाई सब कहना कंठ रुद्ध हो जाऊँगी कृष्ण का स्मरण रे विरह रे विरहरे जन दुखरे दुखरे भगवान कृष्ण कर गुण कथा कहते उद्धव श्रवण करमर भाग्य आम से सब श्रवण करते कीर्तन करते ये बड़ा आम भाग्य तेणु भगवान कृपा असीम कृपा आम कहे ये हूँ अमृत ये हूँ वेद रूपक समुद्र रु वेद रूपक समुद्र को मंथन कराई या अमृत प्रदान करो मान प्रदान करक्त मान प्रदान असुर मान वंचन वंचन करमृत क्षीर समुद्र रु जो देवता असुर मान मिलित होकरी जो मंथन कले जो अमृत बाहर थे भगवान मोहन रूप से आसिक देवता मान दे असुर मान वंचित कले से भाव में ये जो भागवत रही ये भक्त मान प्रदान असुर मान वंचित कर आशीर्वाद देखते असुर मान भक्त मान प्रदान भाव आशीर्वाद देते सुत गोस्वामी जो मैंने यहाँ को श्रवण कर पारना से वंचित होती जहाँ आमर सौभाग्य आम श्रवण करते कीर्तन करते तेणु आ पूर्व जो कहगला किए का पचार स्वार्थ सिद्धि होगा पर पचार ये अभिमान रे कौ सर्की मूड अभिमान रे इंग्लीश सर्की सर्की मूड रे कहते तेणु वर्तमान कहते दुईट श्लोक कहे जे निस्वं त्यजन्ति गणिका निस्वं कहले स्वं हूँ धन निस्वं जहाँ नाई धन निर्धन निस्वं त्यजन्ति गणिका गणिका किए गणिका जे गणन करती ये ये आसला ये मो पाक आस आसलानी ये गुड़ा चलो गणना रात सारा चल थ भागवत एकादश स्कंद अष्टम अध्याय गणना कर जड़े गणिका थे बेसिया थे बेसियार आवश्यकता रही समाज प्रति समाज में जो बेसिया न रे समाज विशृंखल हो लंपट पुरुष अच्छा से जो मैंने सती स्त्री मान प्रति ତାଙ୍କର ସବୁ ବିଭିନ୍ନ ପ୍ରକାର ଅସତ ବ୍ୟବହାର କରିବେ। ତେଣୁ ସମାଜରେ ଏ ଯେଉଁ ବେଶ୍ୟା ସବୁ ରହିଛନ୍ତି ତା'ର ଆବଶ୍ୟକତା ରହିଛି, ସେମାନଙ୍କ ପାଇଁ ଆବଶ୍ୟକତା ରହିଛି, ନହେଲେ ସବୁ ସମାଜରେ ବିଭିନ୍ନ ପ୍ରକାର ଉତ୍ପାଦ ହେବ। ତେଣୁ ସବୁ ସମୟରେ ଦେଖନ୍ତୁ ଗୋପୀମାନେ କୌଣସି 5000 ବର୍ଷ ତଳେ ସେତେବେଳେ ମଧ୍ୟ ଗଣିକା ଥିଲେ, ବେଶ୍ୟା ଥିଲେ। ଏବଂ ଭାଗବତରେ ଯେଉଁ ବର୍ଣ୍ଣନା କରାଯାଇଛି ସେ କେଉଁ ବର୍ଷର କଥା, ବହୁତ ପୂର୍ବ ବର୍ଷର କଥା, ସେତେବେଳେ ମଧ୍ୟ ବେଶ୍ୟାମାନେ ଥିଲେ। ସମାଜରେ ଏସବୁ ଆବଶ୍ୟକତା ରହିଛି, ସମାଜରେ ଆବଶ୍ୟକତା ରହିଛି। ତେଣୁ ଗଣିକା କହିଲେ କେଉଁମାନେ ଗଣନା କରିବେ, ଇଏ ଆସିବ କି, ଇଏ ଆସିଲା ନାହିଁ, ଇଏ ଆସିବ କି, ଇଏ ଆସିବ, ଗଣନା ଚାଲିଥିବ ମାନେ ନ ଆସିବା ପର୍ଯ୍ୟନ୍ତ ତା'ର ଧନ ସେ ପାଇବ, ଦେହ ବିକି ଦେଇଛି। ତେଣୁ ସେ ଗଣିକା ନିଶ୍ୱଂ ତେଜନ୍ତି, ତେଣୁ ଗଣିକା ଥିଲେ ଲକ୍ଷ୍ମୀ ହୀରା ଗଣିକା ଥିଲେ। ଆମେ କଥା କହିଥିଲି କିନ୍ତୁ କଥା ପ୍ରସଙ୍ଗରେ କହିବା, ନାଇଁ ଏଇଟା କହିବା ନାହିଁ, ବଡ଼ କଥା ହେଇଯିବ। ଏଇଭଳି ଭାବରେ ତାଙ୍କ ଲକ୍ଷେ ହୀରା ଦେଲେ ଯାଇକି ତା ସହିତ ସେ ସାଙ୍ଗ କରିବେ, ଏଭଳି ଥିଲେ ଗଣିକା ବା ବେଶ୍ୟା। ତେଣୁ ଇଏ ଯେଉଁ ରହିଛନ୍ତି ଗଣିକା, ଯାହା ପାଖରେ ଧନ ସରିଗଲା ତାକୁ ପଚାରିବେ ନାହିଁ, ସେ ଆସିଲେ ମଧ୍ୟ ଦୂର ଦୂର କରିବେ, ଯାହା ଶୀଘ୍ର ଯା ଏଠି ପଳା, ମୋର ଧନ ଦରକାର ନା, ତୋ ପାଖରେ ନିର୍ଦ୍ଧନ ବ୍ୟକ୍ତି ପାଇଁ ମୁଁ ଯିବି। ଗୋଟେ ଭାଗବତ ଗୋଟେ ଶ୍ଳୋକ ଗୋଟେ କଥା ଅଛି, ଜଣେ ଭଗବାନ ଭକ୍ତ ଭଗବାନ ଭକ୍ତ ସେମାନେ ଏଇ ଯେଉଁ ଭୌତିକ ଆସକ୍ତି ତାଙ୍କ ନଥାଏ, ପୁରୁଷ ସ୍ତ୍ରୀ ଯେଉଁ ଆକର୍ଷଣ ଥାଏ ତା'ର ଉର୍ଦ୍ଧ୍ୱରେ ସେମାନେ ଥାଆନ୍ତି, ପୁରୁଷ ସ୍ତ୍ରୀ ଆକର୍ଷଣ ଉର୍ଦ୍ଧ୍ୱରେ ଥାଆନ୍ତି। ଜଣେ ଶ୍ରୀରଙ୍ଗମରେ ଯେଉଁ ରହିଛନ୍ତି, ଶ୍ରୀରଙ୍ଗମ ରହିଛନ୍ତି ପ୍ରଭୁ ରଙ୍ଗନାଥ, ତାଙ୍କର ଜଣେ ଥିଲେ ଭଗବାନ ଭକ୍ତ ଥିଲେ, ବହୁତ ଶୁଦ୍ଧ ଭକ୍ତ, ଭଗବାନଙ୍କ ସେବାରେ ନିଯୁକ୍ତ ରହିଥିଲେ। ଫୁଲ ଏହି ଫୁଲ ଗୁନ୍ଥାଣୀମାନଙ୍କ ପାଇଁ ସେ କଥା ରହିଛି, ଫୁଲ ଗୁନ୍ଥାଣୀମାନେ ସେଇଟା ଶୁଣିବେ, ଆଉ କିଛି ଶୁଣନ୍ତୁ ନ ପଶନ୍ତୁ। ସେ ଫୁଲ କରୁଥିଲେ, ଫୁଲ ଚାଷ କରୁଥିଲେ, ଫୁଲ ସବୁ ଆଣିକି ଦେଉଥିଲେ ଭଗବାନଙ୍କୁ, ଲଗାଉଥିଲେ ଫୁଲ ମାଳାଫଳା କରିକିରି। ଗୋଟେ ଥର ସେହି ସମୟରେ ଗୋଟେ ସେଠିକାର ସେ ରାଜ୍ୟର ପ୍ରସିଦ୍ଧ ଗଣିକା ଜଣେ ଆସୁଥିଲା, ସ୍ତ୍ରୀ ଲୋକ ବେଶ୍ୟା ଜଣେ, ତା ଭଉଣୀ ସହିତ ଆସୁଥିଲା। ଦେଖିଲା ଇଏ ବେଶ୍ୟା ଯେଉଁ ରହିଛି ସମସ୍ତେ ଆକର୍ଷିତ ହୋଇଯାଆନ୍ତି ତା ପଛରେ, ପଡ଼ିଯାଆନ୍ତି ତା ପାଖରେ ଯାଇକି ପଡ଼ିଯାଆନ୍ତି, ମୋତେ ରକ୍ଷା କର, କାମ ଦୀପନା ଯେଉଁ ରହିଛି ସବୁ, ଗୋଟିଏ ପୁରୁଷ ଗୋଟିଏ ସ୍ତ୍ରୀର ଇ ଭଗବାନଙ୍କର ମାୟା, ଭାଗବତ ତୃତୀୟ ସ୍କନ୍ଦ 25 ଅଧ୍ୟାୟରେ କୁହାଯାଇଛି, ବଡ଼ମେ ପାଶ୍ୟ ମାୟା ସ୍ତ୍ରୀ ମାୟା ଜୈନ ଦିଶାମ। ସ୍ତ୍ରୀ ଲୋକ ମା ପୁଅ କହୁଛନ୍ତି ମାଆଙ୍କୁ, ମା ଇଏ ଯେଉଁ ସ୍ତ୍ରୀ ହେଉଛନ୍ତି ଇଏ ମୋର ମାୟା, ଆର ବଡ଼ ଦେଖ ଯାହା କରନ୍ତି ପଦାକ୍ରାନ୍ତମ, ଯିଏକି କେବଳ ଭୃମ୍ବି ଝୁମ୍ବେଣ କେବଳ କେବଳ ଯେଉଁ ଭୃଲତା ରହିଛି ତାକୁ ଟିକେ ହରେଇ ଦେଲେ ଝୁଲେଇ ଦେଲେ ସମସ୍ତେ ପଡ଼ିଯିବେ, ପଦାକ୍ରାନ୍ତମ ତା ପଦରେ ପଡ଼ିଯିବେ ସମସ୍ତେ। ଭଗବାନ କହୁଛନ୍ତି ମାୟା ଦେବ ମାୟା, ସମସ୍ତେ ଅଜିତେନ୍ଦ୍ରିୟ, ସମସ୍ତେ ଅଜିତେନ୍ଦ୍ରିୟ ବ୍ୟକ୍ତି। ସ୍ତ୍ରୀ ଲୋକ ଦେଖିଲେ ତାଙ୍କର ବହୁତ ଆସିବ କାମ ଭାବ ଆସିବ, ଭାଗବତ 11 ସ୍କନ୍ଦ 8 ଅଧ୍ୟାୟରେ ସବୁଠି ଅଛନ୍ତି, ଦୃଷ୍ଟା ସ୍ତ୍ରିୟଂ ଦେବ ମାୟା ତଦ୍ଭାବି ଅଜିତେନ୍ଦ୍ରୀ, ଯେଉଁମାନଙ୍କର ଇନ୍ଦ୍ରିୟମାନଙ୍କୁ ଜିତି ନାହାନ୍ତି ସେମାନେ ତାଙ୍କ ପ୍ରତି ଆକର୍ଷିତ ହୋଇଯିବେ। ଦୃଷ୍ଟା ସ୍ତ୍ରିୟଂ ଦେବ ମାୟା ତଦ୍ଭାବି ଅଜିତେନ୍ଦ୍ରୀ ପ୍ରଲୋଭିତ ପତନ୍ତି ଅନ୍ଧ, ସେମାନେ ଏଭଳି ପ୍ରଲୋଭିତ ହୋଇଯିବେ ଅନ୍ଧରେ ପଡ଼ିଯିବେ, ବା କ'ଣ ଅଧ କହିଲେ ଅନ୍ଧକାର ବା କ'ଣ ଯେଉଁ ରହିଛି ନର୍କରେ ପ୍ରବିଷ୍ଟ ହୋଇଯିବେ ସେମାନେ, ପତନ୍ତ ଆମେ ତମସ୍ୱପ୍ନ ପତଙ୍ଗ ବଧ, ଯେଉଁଭଳି ଭାବରେ ପତଙ୍ଗ ରାତ୍ରିରେ ଯେଉଁ ଆଲୋକରେ ପତଙ୍ଗ ସବୁ ଆସିବ ଅନ୍ଧକାରରୁ ଆସିକି ଫସ୍କିନା ଫଣ ଇଏ କରିଦେବେ, ପ୍ରାଣ ଦେଇଦେବେ, ଭାବୁଛି ଉପଭୋଗ କରିବା ବେଳେ କିନ୍ତୁ ମୃତ୍ୟୁବରଣ କରିବେ ସେମାନେ। ଏହିଭଳି ଭାବରେ ଭଗବାନଙ୍କ ବ୍ୟବସ୍ଥା ମୈଥୁନାଳୟ ବୋଲି କୁହାଯାଉଛି, ଭୌତିକ ଜାଗତକୁ ମୈଥୁନାଳୟ ବୋଲି କୁହାଯାଉଛି, ଏ ମୈଥୁନାଳୟ ଯିଏ ଆସିବ ସେ ମୈଥୁନ ଭାବରେ ଭାବିତ ହୋଇଯିବ, ପିଲାମାନଙ୍କର ମୈଥୁନ ଭାବ ନାହିଁ କିନ୍ତୁ ଯେତେବେଳେ ଯୁବକ ଅବସ୍ଥା ଆସିଯିବ ସେ ମୈଥୁନ ଭାବ ଆସିବ ସମସ୍ତଙ୍କର। ସେଇଥିପାଇଁ ଚାରିକୁମାର ସନକ ସନାତନ ସନାତନ ସନତ କୁମାର ଇଏ ସବୁବେଳେ କ'ଣ 5 ବର୍ଷର ବାଳକ ଭଳି ରହିଛନ୍ତି। ଆମେ ଶୁଣୁଥିଲେ ନୃସିଂହ କବଚରେ ନାରାୟଣ କବଚରେ ଏ ଯେଉଁ କାମ ଭାବରୁ କାମ କିଏ ରକ୍ଷା କରିବେ, ଚାରିକୁମାରକୁ ପ୍ରାର୍ଥନା କରାଯିବ। ଯାହା ହଉ ଏଇଭଳି ଭାବରେ ଜଣେ ଭକ୍ତ ଥିଲେ ଯିଏ ଏଇ ତ୍ରିଗୁଣର ଉର୍ଦ୍ଧ୍ୱରେ ସେମାନେ ଆକର୍ଷଣର ଉର୍ଦ୍ଧ୍ୱରେ ଥାଆନ୍ତି। ଇଏ ଯେଉଁ ବେଶ୍ୟା ଜଣକ ଅଛି ତାକୁ ତା ପ୍ରତି ରାଧାଙ୍କଠୁ ଆରମ୍ଭ କରି ସମସ୍ତେ ଆକର୍ଷିତ ହୋଇଯାଆନ୍ତି, କିନ୍ତୁ ସିଏ ଯେତେବେଳେ ଯାଉଛନ୍ତି ତାକୁ ପଚାରୁନାହାନ୍ତି ସେ ଭକ୍ତ ଜଣକ, ରାଜା ରଙ୍ଗନାଥଙ୍କର ଭକ୍ତ। ତେଣୁ ସେ ଦୁଇ ଭଉଣୀ, ବଡ଼ ଭଉଣୀ ବିଷୟ ଜଣକ କହିଲେ, ଦେଖ ମୋତେ ହିଁ ପଚାରୁନାହିଁ, ମୋତେ ଅନୁସାର କରୁନାହିଁ, ଲକ୍ଷ୍ୟ କରୁନାହିଁ, ଆକୁ ମୁଁ ପକେଇ ଦେବି ପାଲରେ। ସାନ ଭଉଣୀ କହିଲା ଏଇଭଳି ଭାବରେ ତାଙ୍କ ବାଜି ଲଗେଇଲେ, କ'ଣ ଗୋଟେ ବାଜି ଲଗେଇକିରି ସବୁ କଲେ। ଆଚ୍ଛା ଇଏ ତ ପଚାରୁନି, ଭଗବାନଙ୍କ ସେବା ରହିଛନ୍ତି, ରତ ରହିଛନ୍ତି, ଇଏ କାହିଁକି ଯମୁନାଚାର୍ଯ୍ୟ? ଯମୁନାଚାର୍ଯ୍ୟ ଆଗରୁ ରାଜା ଥିଲେ, ରାଜା ଥିଲେ, ବହୁତ ସ୍ତ୍ରୀଲୋକମାନଙ୍କ ସଙ୍ଗ କରିଛନ୍ତି, ରାଜା କ୍ଷତ୍ରିୟ ସେମାନେ ସବୁ ସଙ୍ଗ କରିବେ ସ୍ତ୍ରୀଲୋକମାନଙ୍କର। କିନ୍ତୁ ଯେତେବେଳେ ଭକ୍ତ ହୋଇଗଲେ ଭଗବାନଙ୍କର, ସେତେବେଳେ ଯଦି ସେ କଥା ସବୁ ମନେ ପଡ଼େ, ସେତେବେଳେ ତାଙ୍କୁ ମୁଖ ବିକୃତ ହୋଇଯିବ, ତାଙ୍କ ଛେପ ପକାଇବାକୁ ତାଙ୍କ ଛେପ ପକାଇଦେବେ ସେ କଥାରେ, ଏଭଳି ଭାବରେ ଭାବ ଆସିବ। ଏଇ ଭାବ ଆସିଲେ ଆମେ ବୁଝିବା ଯେ ପ୍ରକୃତିରେ ଆମର ଏ କାମ ଭାବରୁ ଆମେ ଉର୍ଦ୍ଧକୁ ଯାଇଛେ, ଇଏ ହେଉଛି ପ୍ରକୃତ ସ୍ଥିତି। ଯାହା ହଉ, ଇଏ ଯେଉଁ ଲୋକ ଜଣଙ୍କ ଭଗବାନଙ୍କ ସେବାରେ ରହିଛନ୍ତି, ତେଣୁ ସେ ଆସି ପହଞ୍ଚିଗଲେ, ମାୟାର ଆକର୍ଷଣ, ଆସି ପହଞ୍ଚିଗଲେ, କହିଲେ ପ୍ରଣାମ କରିଦେଲେ, ପ୍ରଭୁ ମୁଁ ଚାହୁଁଛି ଆପଣଙ୍କ ସେବାରେ ନିଯୁକ୍ତ ହେବି, ଭଗବାନଙ୍କ ସେବାରେ ଫୁଲ ଗୁନ୍ଥିବାରେ ମୁଁ ଆପଣଙ୍କୁ ସାହାଯ୍ୟ କରିବି, ଏଇଭଳି ଭାବରେ କହିକି ରହିଗଲେ। ରହିଗଲେ ରହିଗଲେ ସେବା ଚାଲିଛି, ସିଏ କାହିଁକି ପଚାରୁଛନ୍ତି ଆଙ୍କୁ କୌଣସି ଭାବ ପ୍ରତି ଆକର୍ଷିତ ନିଅନ୍ତି ସିଏ? ଏମିତି ବହୁତ ଦିନ ଚାଲିଗଲା। ଗୋଟିଏ ଦିନ ବର୍ଷା ହୋଇଯାଇଛି, ବର୍ଷାରେ ଭିଜି ଯାଇଛନ୍ତି ସେହି ସମୟରେ ଇଏ ଆସିକରି ସେ ସ୍ତ୍ରୀଲୋକ ଜଣକ ଇଏ ବସିଛନ୍ତି, ତାଙ୍କୁ କହିଲେ ମୁଁ ସେବା କରିଦେଉଛି, ପାଦ ସମ୍ଭାହନ କରିଦେଉଛି। ଏଇଥିରୁ ମାୟାର ଆକର୍ଷଣ ଆରମ୍ଭ ହୁଏ, ପାଦ ସମ୍ଭାହନରୁ। ତେଣୁ ପାଦ ସମ୍ଭାହନ କରୁ କରୁ ତାଙ୍କର ଆକର୍ଷଣ ଆସିଗଲା, ତାଙ୍କ ପ୍ରତି ଆକର୍ଷିତ ହୋଇଗଲେ, ତାଙ୍କର ସଙ୍ଗ କଲେ। ସଙ୍ଗ କଲେ ଯେତେବେଳେ ଇଏ ଜିତିଗଲା, ସ୍ତ୍ରୀ ଲୋକ ଜଣଙ୍କ ବେଶ ଜଣ ଜିତିଗଲା, ଛାଡ଼ିଦେଇ ପଳେଇ ଆସିଲା। ଆ ପାଖରେ କ'ଣ ଧନ ଅଛି? ନିଶଙ୍କ ତେଜନ୍ତି ଗଣିକା, ଆ ପାଖରେ କ'ଣ ଧନ ଅଛି ଯେ ତା ପାଖରେ ରହିବ? ତାର ପଇସା ଦରକାର, ଲକ୍ଷ ଲକ୍ଷ ହୀରା ଏସବୁ ଦରକାର, ଛାଡ଼ି ପଳେଇ ଆସିଲା। ସେ ଲୋକ ଜଣଙ୍କ ଭକ୍ତ ସିଏ, କିନ୍ତୁ ସିଏ ତାଙ୍କର ଯେଉଁ ଇଏ ଆକର୍ଷଣ ଆସିଗଲା, ଆଉ ସବୁ ଭଗବାନଙ୍କ ସେବା ଭୁଲିଗଲେ, ବୋଲିକରି ତା ପଛରେ ଗୋଡ଼େଇଲେ। ପଛରେ ଗୋଡ଼େଇଲେ ସିଏ କେଉଁ ଶୁଣୁଛି, ହେ କଳା କହୁଥିଲି, ଏଇ କଳାରୁ କହିବାରୁ ଏ ପଏଣ୍ଟଟା ଆସିଲା। ତେଣୁ ସିଏ ସେଇଠି ବସିଲା, ସେଇ ବାରଣ୍ଡାରେ ବସିଲା, ସେମିତି ରାତି ପାଇଗଲା। ଏମିତି ହେଇକିରି ସିଏ ପଚାରୁନାହାନ୍ତି, କିନ୍ତୁ ସେଇଠି ବସିଥାଏ, ସିଏ ଭଗବାନ ସେବା ଭୁଲିଗଲା। ଗୋଟେ ଥର ରଙ୍ଗନାଥ ମାଆଙ୍କ ସହିତ, ତାଙ୍କ ଲକ୍ଷ୍ମୀଦେବୀଙ୍କ ସହିତ ଆସୁଛନ୍ତି, ଆସି ଦେଖିଲେ। ତେଣୁ ଲକ୍ଷ୍ମୀଦେବୀ ପଚାରିଲେ, ଏ କିଏ ଏମିତି ବସିଛି ଏଠି ବଢ଼ିପାରେ? ନା ଚିହ୍ନି ପାରୁନ, ଯେ ତୁମର ସେବା କରୁଥିଲେ ପରା, ସେ ଫୁଲ ବଞ୍ଚିକି ସବୁ ଦେଉଥିଲେ, ଭୁଲି ପାରୁ ବଚିପାରୁନ? ଏଇଭଳି ଭାବରେ ସେ ସ୍ତ୍ରୀ ଲୋକ ପଚାରୁନି ତାଙ୍କୁ, ଇଏ କିନ୍ତୁ ସେଇଠି ପଡ଼ିଛନ୍ତି, ଅଧିକା ପଡ଼ିଛନ୍ତି। ତେଣୁ ଭଗବାନ କ'ଣ କଲେ, ତାଙ୍କର ଯେଉଁ ସୁନା ଥାଳି ରହିଛି, ସେ ସୁନା ଥାଳି ଦେଇଦେଲେ ତାକୁ, ତାକୁ ଦେଲେ ନାହିଁ, ସୁନା ଥାଳି ଦେଇଦେଲେ, ସେ ଗଣିକାକୁ ଦେଇଦେଲେ, ଗଣିକାକୁ ଦେଇଦେଲେ, କହିଲେ ସେ ତୁମ ସଙ୍ଗ କରିବା ପାଇଁ ସେ ଅପେକ୍ଷା କରିଛନ୍ତି, ତାଙ୍କୁ ଡାକ, ମିତୁକୁ ଡାକ। ଭଗବାନ ଗୋଟେ ବେଶରେ, ବ୍ରାହ୍ମଣ ବେଶରେ ବା କେମିତି ବେଶରେ ଗୋଟେ ଯାଇକି ଦେଇକି ଆସିଲେ। ତେଣୁ ଇଏ ସ୍ତ୍ରୀ ଲୋକ ଆସିଲା, ସୁନାଥାଳି ପାଇଗଲା, ଅପୂର୍ବ ଧନ ପାଇଲା, ତେଣୁ ସିଏ ଆସି ତାଙ୍କୁ ଡାକିକି ନେଇଗଲା, ଭିତରୁ ନେଇକି ସଙ୍ଗ କଲେ, ହେଇଗଲା। ପରେ ତାପରେ ଏଣେ ମନ୍ଦିରରେ ନାହିଁ, ସୁନାଥାଳି ନାହିଁ, ଚଞ୍ଚଳ ହେଇଗଲା, କ'ଣ ହେଲା କ'ଣ ନାହିଁ, କୁଆଡ଼େ ଗଲା, କିଏ ଚୋରି କଲା, ଚୋରି କଲା, ଆରେ ମନ୍ଦିରରେ କିଏ ନା, ମୁଁ କଦଳୀ ଖାଇ ନାହିଁ। ଗୋଟେ କଥା ଅଛି, ଯଦି ମନ୍ଦିରରେ କଦଳୀ, ସେ ଯାଇ ମନ୍ଦିର ଭୋଗ ଲାଗିବ, କଦଳୀ ଠାକୁର ପାଖରେ ଭୋଗ ଲାଗିବ, ସେ ଭୋଗ ଲାଗିବା ପୂର୍ବରୁ ସେ ଖାଇଦେବ। ତେଣୁ କ'ଣ ଗୋଟେ କଥା ପଡ଼ିବାର ପଛରେ, ମନ୍ଦିରରେ କିଏ ଅଛି ନା, ମୁଁ କଦଳୀ ଖାଇ ନାହିଁ। ତେଣୁ ଇଏ ଆସି ପହଞ୍ଚିଗଲେ, ଆସି ସୈନ୍ୟମାନେ ଭୁଲିଗଲେ ଚାରିଆଡ଼େ, କୁଆଡ଼େ କେଉଁଠି ରହି ଯାଇ ଦେଖିଲେ, ଏ ସ୍ତ୍ରୀ ଲୋକ ପାଖରେ, ଗଣିକା ପାଖରେ ରହିଛି ସୁନାଥାଳି, ବାନ୍ଧି ନେଇଗଲେ ଏ ସ୍ତ୍ରୀ ଲୋକକୁ, ଆଉ ସେ ଭକ୍ତକୁ ବାନ୍ଧି ନେଇଗଲେ, ବାନ୍ଧି ନେଇଗଲେ, ଜେଲରେ ପଡ଼ିକରି ରହିଗଲେ ସେଇଭଳି। ତାପରେ ସେ ଇଏ କରୁଛନ୍ତି, ସେ ତ ତାପରେ ଆକର୍ଷିତ ରହିଛନ୍ତି, ସବୁ ଭୁଲି ଯାଇଛନ୍ତି ଭଗବାନ ସେବା। ଭଗବାନ ସ୍ୱପ୍ନ ଦେଖେଇଲେ ରାଜାଙ୍କୁ, ରାଜା ସେ ମୋର ସେବକ, ତାକୁ ଛାଡ଼ିଦେବ, ମୁଁ ତାଙ୍କୁ ଦେଇକି ଆସିଥିଲି ସେ ସୁନା। ତାପରେ ସେ ଛାଡ଼ିଦେଲେ, ତାପରେ ଏଇଭଳି ଭାବରେ ସେ ତାଙ୍କ ପୁଣି ପାରିବାରିକ ଜୀବନ ଯାପନ କଲେ, ଗୃହସ୍ଥ ଜୀବନ ଯାପନ କଲେ, ଏଇସବୁ କଥା ରହିଛି। ତେଣୁ ଆମର କହିବାର ଥିଲା, ନିଶ୍ୱଂ ତେଜନ୍ତି ଗଣିକା, ଯାହାଫଳରେ ପଇସା ନାହିଁ ତାଙ୍କୁ ତ୍ୟାଗ କରିଦେବେ, ସେଇ ଲୋକ ଧନୀ ବ୍ୟକ୍ତି ଥିଲାବେଳେ ତା ପ୍ରତି ଦୌଡ଼ୁଥିବେ, ତା ପଛରେ ଦୌଡ଼ୁଥିବେ, ମୋତେ ରକ୍ଷା କର, ମୋତେ ଆସ ମୋ ପାଖକୁ ଆସ, ଏଇଭଳି ଭାବରେ। କିନ୍ତୁ ପଇସା ଚାଲିଗଲେ କେହି ଆଉ ଦେଖିବେ ନାହିଁ। ଆମେ ଗୋଟେ କଥା ଅଛି ଓଡ଼ିଆରେ, ଆପଣମାନେ ଜାଣିଛନ୍ତି କି ନାହିଁ, ସମ୍ବଲପୁର ଅଛି କି ନାହିଁ, ଆବେ ପରଶୁ ଆରେ ପରଶୁ ଆବେ ପରଶୁ ଯାବେ ପରଶୁ ବାବୁ ପରଶୁରାମ ପଇସା କ୍ୟା ନ କରେ କାମ। ଆମ ଗାଁରେ ଜଣେ ଅଲଗା ଲୋକ ପରଶୁ ପରଶୁରାମ ପରଶୁ ପରଶୁ ଡାକୁଥିବେ, କିନ୍ତୁ ତା ପାଖରେ ଯେତେବେଳେ ଧନ ହେଇଗଲା ତାକୁ ଡାକ ବାବୁ ପରଶୁରାମ। ପଇସା କ୍ୟା ନ କରେ କାମ, ଯାହାଫଳରେ ପଇସା ଅଛି ସମସ୍ତେ ଗୋଡ଼େଇବେ ତା ପଛରେ, ଅମ୍ବାନୀ ଟାଟା ସମସ୍ତେ ଗୋଡ଼େଇବେ ତା ପଛେ ପଛେ, ଆଉ ଗଣିକାମାନଙ୍କ କଥା କ'ଣ କହିବା। କିନ୍ତୁ ଯେତେବେଳେ ସେ ଧନ ନିର୍ଦ୍ଧନ ହେଇଯିବେ, ଭାଗବତରେ ଗୋଟେ ଶ୍ଳୋକ ଅଛନ୍ତି, ଭାଗବତରେ ଗୋଟେ କଥା ଅଛି ଏକାଦଶ ସ୍କନ୍ଧ 23 ଅଧ୍ୟାୟରେ, ଭିକ୍ଷୁ ଗୀତ ବୋଲି କୁହାଯାଏ। ଜଣେ ବ୍ରାହ୍ମଣ ଥିଲେ, ବହୁତ ତାଙ୍କର ଧନ ଥିଲା, କିନ୍ତୁ ସେ କୃପଣ ଥିଲେ, ସେ ଟଙ୍କାକୁ ଖର୍ଚ୍ଚ କରୁନଥିଲେ, ଖର୍ଚ୍ଚ କରୁନଥିଲେ, ସମସ୍ତେ ବିରକ୍ତ ତା ଉପରେ। ତେଣୁ ତାପରେ କ'ଣ କଲେ, ସେ କିଏ ସବୁ ଧନ ନେଇଗଲେ, ସବୁ ସବୁ ନେଇଗଲେ, ଲୁଟ୍ କରି ଲୁଟ୍ ତଳା କରି ନେଇଗଲେ ସବୁ। ସେ ନିଶ୍ୱ ହେଇଗଲା, ନିଶ୍ୱଂ କୁହାଗଲା, ନିଶ୍ୱ ହେଇଗଲା, ଆଉ କ'ଣ ଧନ ରହିଲା ନାହିଁ, ଧନ ରହିଲା ନାହିଁ। ଏକଥା କହୁଛନ୍ତି ଭଗବାନ ନିଜେ କହୁଛନ୍ତି, ଉଦ୍ଧବଙ୍କୁ କହୁଛନ୍ତି, ଉଦ୍ଧବ କହୁଛନ୍ତି ପ୍ରଭୁ ଏ ଯେଉଁ ଅପମାନ ଯେଉଁ ମିଳୁଛି, ଆଉ ଅପମାନକୁ ସହିବାଟା ବଡ଼ କଷ୍ଟ, ଅପମାନ ଜଣେ ସହି କରିପାରିବ ନାହିଁ। ତେଣୁ ଭଗବାନ ଏଇ ଉଦାହରଣଟି ଦେଇଛନ୍ତି। ଏ ବହୁତ ଆମର ମହାପ୍ରଭୁ ଯେତେବେଳେ ସନ୍ନ୍ୟାସ ନେଲେ, ସେଇ ତାଙ୍କର ମନ୍ତ୍ରକୁ ପାଠ କରି କରି ଯାଉଥିଲେ, ବହୁତ ଗୁରୁତ୍ୱପୂର୍ଣ୍ଣ ଜଣେ ଅବନ୍ତୀର ଉଜ୍ଜୟିନୀର। ତେଣୁ ସେ କ'ଣ କଲେ, ଯେତେବେଳେ ସବୁ ପଳେଇଗଲା, ଧନ ପଳେଇଗଲା, ଯେତେବେଳେ ସେ ଭିକ୍ଷା ମାଗିବାକୁ ଗଲେ, ଭିକ୍ଷା କଲେ, ସବୁ ଚାଲିଗଲା କିଛି ନାହିଁ, ଭିକ୍ଷା କଲେ, ଭିକ୍ଷା କଲେ ଯେତେବେଳେ ସମସ୍ତେ ତାକୁ ଗାଳି ଦେଲେ, ଏଇ ଦେଖ ଏ ଲୋକଟା କୃପଣଟା ପଇସା ଥିଲା କିଛି ଖର୍ଚ୍ଚ କରୁନଥିଲା, ସବୁ ଚାଲିଗଲା, ବର୍ତ୍ତମାନ ଭିକ୍ଷା କରୁଛି, ତାକୁ ମାର ବାଡ଼ାଓ, ସବୁ ଚାପଲରେ ବାଡ଼ାଓ, ସବୁ ଏଇଭଳି ଭାବରେ କିଏ କ'ଣ କରେ, ସବୁ ଅପମାନ କରୁଥିଲେ, ସେ ସବୁ ସହୁଥିଲେ। ଅପମାନ ଯଦି ଆମେ ସହିଯିବା ତାହେଲେ ହିଁ ସାଧୁ। ମାନକୁ ମାନ ଆସିଲେ, ସମ୍ମାନ ଆସିଲେ ଆମେ ସେଇଟାକୁ ମଧ୍ୟ ସହିଯାଉଛେ, ସହିଯାଉଛେ କ'ଣ, ଆମେ ସମ୍ମାନ ଦ୍ୱାରା ବଶବର୍ତ୍ତୀ ହେଇଯାଉଛେ, ଆମେ ଚାହୁଁଛୁ ସମସ୍ତେ ସମ୍ମାନ କରନ୍ତୁ। ସମ୍ମାନ ଆସିଲେ ତାକୁ ମଧ୍ୟ ସହିବାଟା ବଡ଼ କଷ୍ଟ, ଅପମାନକୁ ସହିବାଟା ଆଉ ସେଇଟା ସମସ୍ତେ ଜାଣିପାରିବେ, ମାନଙ୍କୁ ସହିବାଟା ମଧ୍ୟ ସମସ୍ତେ ଜାଣିପାରିବେ ନାହିଁ, ସମସ୍ତେ ଆନନ୍ଦ ଭାବିବେ ହଁ ଆମକୁ ସମ୍ମାନ କରାଯାଉଛି। ମାନ ସମ୍ମାନ ତଥା ମାନ ଅପମାନ ୟୋ, ମାନ ଏବଂ ସମ୍ମାନରେ ଯିଏ ସମାନ ରହିପାରିବ ସେ ହେଉଛି କ'ଣ, ତାର ପ୍ରଜ୍ଞ ପ୍ରତିଷ୍ଠିତା, ସେ ହେଉଛନ୍ତି ପ୍ରକୃତରେ ବୁଦ୍ଧିମାନ ବ୍ୟକ୍ତି। ତେଣୁ ଇଏ ଏଇଭଳି ଭାବରେ ଅପମାନ ସହି କଲେ, ଗୋଟେ ଗୀତ ବୋଲୁଥିଲେ, ସେ ଗୀତ ଆମର ମହାପ୍ରଭୁ ନିଜେ ଗାନ କଲେ ସନ୍ନ୍ୟାସ ନେଇକିରି, ଏତାଂଶ ଆସ୍ଥାୟ ପରାତ୍ମନିଷ୍ଠା ଅଧ୍ୟାସିତମ୍ ପୂର୍ବତମେ ମହର୍ଷିଭି ଅନ୍ତରିଷ୍ୟାମି ଦୁରନ୍ତ ପାରମ୍ ତମୋ ମୁକୁନ୍ଦାଙ୍ଗ୍ରି ନିଷେବ ଏବ। ଏକାଦଶ ସ୍କନ୍ଧ 23 ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ଏତାଂଶ ଆସ୍ଥାୟ, ମୁଁ ଏହିଭଳି ଭାବରେ ଭଗବାନ ଉପରେ ଆସ୍ଥା ସ୍ଥାପନ କରିବି, ଏତାଂଶ ଆସ୍ଥା ପରାତ୍ମନିଷ୍ଠା, ଭଗବାନ ପ୍ରତି ଆମର ନିଷ୍ଠା ଆସିବ, ମୋର ଆସୁ, ଅଧ୍ୟାସିତ ପୂର୍ବତମୀ ମହର୍ଷି, ଖାଲି ମୁଁ ଯେ ଭଗବାନଙ୍କ ଶରଣରେ ଯିବି ତା ନୁହଁ, ପୂର୍ବ ମହର୍ଷିମାନେ ସବୁ ସମସ୍ତେ ଯାଇଛନ୍ତି ତାଙ୍କ ଶରଣରେ, ମହର୍ଷି ବି ବହୁ ବଚନରେ କୁହାଯାଇଛି, ଅନେକ ମହର୍ଷି ଭଗବାନଙ୍କ ଶରଣରେ ଯାଇଛନ୍ତି। ହଁ କରିଶ୍ୟାମ, ଏଇଭଳି ଭାବରେ ଯାଇକିରି ମୁଁ ଏ ଦୁରନ୍ତ ପାରମ, ଏ ଅନ୍ଧକାର ଯେଉଁ ରହିଛି ଦୁରନ୍ତ ପାର, ଜଣେ ପାର ହେଇପାରିବ ନାହିଁ, ସମୁଦ୍ର ଭଳି ସମୁଦ୍ରରୁ ଜଣେ ପାର ହେଇପାରିବ ନାହିଁ, କିନ୍ତୁ ମୁଁ ପାର ହେଇଯିବି ସେ ଭଗବାନଙ୍କ ପାଦ ପଦ୍ମରେ ଆସ୍ଥା ରଖିକିରି। ଅହଂକରିଷ୍ୟାମି ଭୂତ୍ୱା ନିଷେବ ତ ଅହଂକରିଷ୍ୟାମି ଦୁରନ୍ତ ପାରମ ତମୋ ମୁକୁନ୍ଦାଙ୍ଘ୍ରି ନିଷେବ ଏବ। ମୁକୁନ୍ଦାଙ୍ଘ୍ରି ଭଗବାନଙ୍କର ଅଙ୍ଘ୍ରି, ମୁକୁନ୍ଦ ସେ ମୁକ୍ତି ପ୍ରଦାନ କରିବେ ବା ଭକ୍ତି ପ୍ରଦାନ କରିବେ, ତାଙ୍କର ପାଦପଦ୍ମରେ ନିଷେବ ହେବ, ତାଙ୍କ ପାଦପଦ୍ମରେ ସେବାରେ ନିଯୁକ୍ତ ରହି ମୁଁ ଏ ଭବସାଗରରୁ ପାର ହୋଇଯିବି। ଏ ଶ୍ଳୋକଟି ପାଠ କରି ସବୁ ମାନ ସମ୍ମାନକୁ ମାନ ତ ହେଉନଥିଲା, ସବୁକାଳେ ଅପମାନ ହେଉଥିଲା, ସବୁ ଅପମାନ ସହି ନେଲେ। ତେଣୁ ଏହିଭଳି ଭାବରେ ଯାହାର ଧନ ଚାଲିଯାଏ, ଭଗବାନ କଲେ ଆମେ କହୁଥିଲେ କଥା, ଯାହାକୁ ଅନୁଗ୍ରହ କରନ୍ତି ତାହାର ସବୁକିଛି ଧନ ତେଜନ୍ତି, ଦଶହା ମନୁଗୃଣ ହେବି ହରିଷ୍ୟ ତ ଧନମ ସନେଇ, ଧୀରେ ଧୀରେ ତାଙ୍କ ସବୁ ଧନ ନେଇଯିବେ, ତତୋ ଧନମ ତେଜନ୍ତସ୍ୟ ସ୍ୱଜନା, ତାଙ୍କର ଧନ ଚାଲିଯିବ, ତାଙ୍କର ଯେଉଁ ନିଜ ଜନ ଅଛନ୍ତି ବନ୍ଧୁ ବାନ୍ଧବ ସବୁ ରହିଥିବେ ସେମାନେ ସବୁ ତ୍ୟାଗ କରିଦେବେ, ଏ ବେକାରଟା ହଜାର କଣ ତୁ କହିଛି ସେଇଭଳି ଭାବରେ ନିଶନ ତେଜନ୍ତି ଗଣିକା, ଗଣିକା ପାଖକୁ ଯଦି ଆସିଗଲା ତା କେତେ ସଙ୍ଗ କରିଛନ୍ତି, ସବୁ କରିଛନ୍ତି, ପଇସା ଦେଇଛନ୍ତି, ଲକ୍ଷ ଲକ୍ଷ ଟଙ୍କା ଦେଇଛନ୍ତି, ଆଜି ଧନ ନାହିଁ କିନ୍ତୁ ତା ପ୍ରତି ପ୍ରବୃତ୍ତି ରହିଛି, ଯେତେବେଳେ ଆସିବ ତ ବିଧା କାଟିବ, ଧୂର ଧୂର କାଟିବ, ଚପଲ ଦେଖି ବିଡ଼ା ବାଡ଼େଇବ ବାଝା ପଡ଼ା, ଏଇଭଳି ଭାବରେ ନିଶ୍ଚୟ ତେଜନ୍ତି ଗଣିକା, ଗଣିକା ମାନେ ତାଙ୍କର ଧନ ଦରକାର, ଯାହାର ଧନ ନାହିଁ ସେ କି ମୋର କଷ୍ଟମର, ବିଦା କରିଦେବେ ତାଙ୍କୁ, ନିଶ୍ଚୟ ଧନ ନାହିଁ ଜପଡ଼ା ଲକ୍ଷେ ହୀରା କିନ୍ତୁ ଦେଇଥିଲେ ସେ ଯେଉଁ କ'ଣ ସେ ଯେଉଁ କୁଷ୍ଠରୋଗୀକୁ ଆଲାଉ କରିଥିଲେ, କାରଣ ତାର ସ୍ତ୍ରୀ ଜଣେ ସାଧ୍ୱୀ ଥିଲା, ସତୀ ସ୍ତ୍ରୀ ଥିଲା, ସେ ଆଜି ତାର ସେବା କରୁଥିଲା କିନ୍ତୁ ସେ ତାକୁ ଆଲାଉ କରିଥିଲା, ଯାହା ହେଉ ତାକୁ ଗୋଟେ ଶିକ୍ଷା ଦେଇଥିଲେ, ସେ କଥା ଆମେ କହିବା ନାହିଁ, ବଡ଼ କଥାଟା ଅକଳ୍ପଂ ନୃପତି ପ୍ରଜା, ଅକଳ୍ପଂ ଅକଳ୍ପଂ କହିଲେ ଯେଉଁମାନଙ୍କର ଶକ୍ତି ନାହିଁ, ଅକଳ୍ପଂ ଅକଳ୍ପଂ ନୃପତି, ନୃପତି ନୃପତି ହେଉଛି ରାଜା, ନରାଣାଙ୍କ ନରାଣାଙ୍କ ନରାଧିପଂ, ନୃ ମନୁଷ୍ୟମାନଙ୍କ ପତି ସିଏ ରାଜା, ଭଗବାନଙ୍କ ଜଣେ ପ୍ରତିନିଧି, ଭଗବାନ ପ୍ରତିନିଧି, କିନ୍ତୁ ଯେତେବେଳେ ପର୍ଯ୍ୟନ୍ତ ସେ ଦକ୍ଷ ଅଛନ୍ତି, ଆମର ରହିଛନ୍ତି ବର୍ତ୍ତମାନ ନରେନ୍ଦ୍ର ମୋଦି ରହିଛନ୍ତି, ନରେନ୍ଦ୍ର ମୋଦି ରହିଛନ୍ତି, କାମ ଠିକ୍ ଚାଲିଥିଲେ ଚାଲିବ, ଯଦି କିଛି ଭୁଲ ହୋଇଗଲା ସମସ୍ତେ ବିଦାୟ ଇଏ କରିଦେବେ, ସମସ୍ତେ ଅପମାନ କରି କେତେ କଥା କହିବେ ସବୁ, କଳ୍ପଂ ନୃପତି ପ୍ରଜା, ପ୍ରଜାମାନେ ଏଇଭଳି ଭାବରେ ଦେଖିବେ ଇଏ କି ରାଜା, ଆମକୁ ଦେଇପାରୁନାହାନ୍ତି ସୁରକ୍ଷା ଦେଇପାରୁନାହାନ୍ତି, ଆମକୁ ଆମର ଆବଶ୍ୟକତା ପୂରଣ କରିପାରୁନାହାନ୍ତି, ଇଏ କି ରାଜା, ବିଦାୟ କରିଦେବେ ଆମକୁ, ବର୍ତ୍ତମାନ ତ ଗଣତନ୍ତ୍ର, ଗଣତନ୍ତ୍ରରେ ରାଜା ନାହାନ୍ତି, ଗଣତନ୍ତ୍ର ହେଉଛନ୍ତି କ'ଣ କ'ଣ ଦସ୍ୟୁ ପ୍ରାୟସୁ ରାଜସୁ, ଏ ବର୍ତ୍ତମାନ କଳିଯୁଗର ହେଉଛି ରାଜା ଯେ ସବୁ ଦସ୍ୟୁ, ଏକ୍ସେପ୍ସନ୍ ଥାଇପାରେ ଅଲଗା ଅଲଗା କଥା, କିନ୍ତୁ ସାଧାରଣତଃ ଲୋକମାନେ ଏଇଭଳି ଭାବରେ ଯେଉଁମାନେ ଦସ୍ୟୁ ସେମାନେ ରାଜା ହେବେ, ପଇସା ଦେଇକି ଭୋଟ ନେଇକରି ରାଜା ହୋଇଯିବେ, ଅସଂସ୍କୃତ କ୍ରିୟାହୀନ ତମସା ରହସ୍ୟାବୃତା ଭକ୍ଷ୍ୟନ୍ତି ତେ କ'ଣ ଭାଗବତଙ୍କ ଦ୍ୱାଦଶ ସ୍କନ୍ଧରେ ବର୍ଣ୍ଣନା କରାଯାଏ, ଏସବୁ କଳିଯୁଗର ଲକ୍ଷଣ ଆସିବ, କ'ଣ ସେମାନେ ଅସଂସ୍କୃତା, ତାଙ୍କର ସଂସ୍କାର ନାହିଁ, ସେ କ'ଣ ରାଜା ହେବେ, କିନ୍ତୁ ପଇସା ଅଛି ଭୋଟ କିଣିଦେଲେ ରାଜା ହୋଇଗଲେ ବା ମନ୍ତ୍ରୀ ହୋଇଗଲେ, ଅସଂସ୍କୃତ କ୍ରିୟାହୀନ, ତାଙ୍କର ମଧ୍ୟ କାର୍ଯ୍ୟ ମଧ୍ୟ ସେଇଭଳି ଭାବେ ନାହିଁ, ଯେଉଁଭଳି ଭାବରେ ବୈଦିକ ରୀତି ଅନୁସାରେ କାର୍ଯ୍ୟ ସେମାନେ କରିବେ ନାହିଁ, ସେମାନେ ତ ଜାଣିନାହାନ୍ତି ବେଦ କ'ଣ ଜାଣିନଥିବେ, ବେଦ କ'ଣ ଜାଣିନଥିବେ, ଆମର ହେଉଛି ଧର୍ମ କ'ଣ ଧର୍ମ ସେକୁଲାର ଧର୍ମ ନିରପେକ୍ଷ, ଆମେ ଧର୍ମ କି ଜାଣିନୁ, ନିରପେକ୍ଷ ଆମର କୌଣସି ଅପେକ୍ଷା ନାହିଁ, ଧର୍ମକୁ ଅପେକ୍ଷା ନାହିଁ, ଧର୍ମ ନିରପେକ୍ଷ ଆମେ, କଳିଯୁଗର ଅବସ୍ଥା ସେ ହେବ, ତେଣୁ ସେଠି କୁହାଯାଉଛି ଯେ ଅସଂସ୍କୃତା କ୍ରିୟାହୀନ ରଜସା ତମସା ବୃତା, ରଜଗୁଣ ତମଗୁଣରେ ହେଇକିରି ସେମାନେ କ'ଣ କରିବେ, ପ୍ରଜାସ୍ତ୍ରେ ପକେଇଛନ୍ତି ରାଜା, ଯେଉଁ ରାଜଗାଦୀ ଗଲେ ଅନେକ ତାଙ୍କର ତାଙ୍କ ପରେ ତାଙ୍କ ପୁତ୍ର ତାଙ୍କ ପୁତ୍ର ତାଙ୍କ ପୁତ୍ର ତାଙ୍କ ବି ସବୁ ରଖିଦେବେ, ସଞ୍ଚୟ କରିଦେବେ, ଫରେନ୍ ବ୍ୟାଙ୍କରେ ସବୁ ଟଙ୍କା ରଖିଦେବେ, ପ୍ରଜାସ୍ତ୍ରେ ପକେଇଛନ୍ତି, ପ୍ରଜାମାନେ ସବୁ ଭକ୍ଷଣ କରିବେ, ରାଜା ହେଇଛି ରକ୍ଷଣ କରିବା କଥା ଭକ୍ଷଣ କରିବେ, ମ୍ଳେଚ୍ଛା ସେମାନେ ସବୁ ମ୍ଳେଚ୍ଛ, ମ୍ଳେଚ୍ଛ କିଏ ପ୍ରଭୁପାଦ ମହାରାଜ ମ୍ଳେଚ୍ଛ କହିଲେ ଯେମାନେ ଇଟ୍ ମିଟ୍ ଇଟର୍ ଯେଉଁମାନେ ମାଂସ ମାଛ ସବୁ ଖାଉଛନ୍ତି ସେମାନେ ହେଉଛି ମ୍ଳେଚ୍ଛ, ସେମାନେ ସବୁ ମ୍ଳେଚ୍ଛା ରାଜନ ରୂପୀଣ, ସେମାନେ ରାଜା ଭଳି ରହିକରି ଏଇଭଳି ଭାବରେ କାର୍ଯ୍ୟ କରିବେ, କଳିକାଳରେ ଏଇସବୁ ଅବସ୍ଥା ଆସିବ, ତେଣୁ ଜଣେ ଯଦି ରାଜା ଟିକିଏ ଶକ୍ତିହୀନ ହୋଇଗଲେ ପ୍ରଜାମାନେ ତାଙ୍କୁ ତ୍ୟାଗ କରିଦେବେ, ଅକଳ୍ପଂ ନୃପତିଂ ପ୍ରଜା, ଅଧିତ ବିଦ୍ୟା ଆଚାର୍ଯ୍ୟ, ଆଚାର୍ଯ୍ୟ ଆଚାର୍ଯ୍ୟ କିଏ ଆଚାର ଆଚାର ଏବଂ ପ୍ରଚାର ଦୁଇଟି ଯାଉ ଆଚାର୍ଯ୍ୟ, ସେ ଯେଉଁ କ'ଣ ବୈଦିକ ଶାସ୍ତ୍ରକୁ ନିଜେ ଆଚରଣ କରୁଥିବେ ଏବଂ ସେହି ଅନୁସାରେ ଶିକ୍ଷା ଦେବେ, ସେ ହେଉଛନ୍ତି ଆଚାର୍ଯ୍ୟ, ଟିଚର୍ ନଟ୍ ଟିଚର୍, ଆମର ଯେ ଶିକ୍ଷକ ଯିଏ ସେ କ'ଣ କହିବ, ପିଲାମାନେ ଧୂମପାନ ନିଷେଧ, ଧୂମପାନ କରିବ ନାହିଁ, କିନ୍ତୁ ନିଜେ ଧୂମପାନ କରିକି ଆସିଥିବେ, ଇଏ ହେଉଛନ୍ତି ଟିଚର୍, ଟିଚର୍ ନୁହନ୍ତି ଏମାନେ, ଆଚାର୍ଯ୍ୟ କହିଲେ ସେ ଯାହା କହିବେ ତାହା କରିବେ, ସେ ହେଉଛନ୍ତି ଆଚାର୍ଯ୍ୟ, ଆମର ଚୈତନ୍ୟ ଚରିତ୍ରାମୃତ କୁହାଯାଇଛି ଆଚାର କରେ କେହ ନା କରେ ପ୍ରଚାର, କେତେଜଣ ନିଜେ ଆଚାର ଆଚରଣ କରୁଛନ୍ତି, ବେଦ ନୀତି ଅନୁସାରେ କାର୍ଯ୍ୟ କରୁଛନ୍ତି, କିନ୍ତୁ ପ୍ରଚାର କରୁନାହାନ୍ତି। କିନ୍ତୁ କେତେଜଣ ଯେ ପ୍ରଚାର କରୁଛନ୍ତି କିନ୍ତୁ ଆଚାର ନାହିଁ, ପ୍ରଚାର କରନ୍ତି କିନ୍ତୁ ଆଚାର ନାହିଁ ତାଙ୍କର। ହଁ, ତେଣୁ ଆଚାର ପ୍ରଚାର ଦୁଇ ଅଦ୍ୱୈତାଚାର୍ଯ୍ୟ ତାଙ୍କ ନାମ ଅନୁସାରେ ସେଠୁ କୁହାଯାଏ ଅଦ୍ୱୈତାଚାର୍ଯ୍ୟ, ସେ ଆଚରଣ କରନ୍ତି ଏବଂ ପ୍ରଚାର ମଧ୍ୟ କରନ୍ତି। ଯାହାକୁ ଆଚାର୍ଯ୍ୟ ଶିକ୍ଷା ଦେଲେ, ପିଲାମାନଙ୍କୁ ଶିକ୍ଷା ଦେଲେ, ପାଠ ପଢ଼େଇଲେ, ସବୁ କଲେ, ଅଧିତ ବିଦ୍ୟା ସବୁ ଅଧିତ ବିଦ୍ୟାକୁ ପଢ଼ିଦେଲେ, ଅଧିତ ବିଦ୍ୟା ସରିଗଲା, ବିଦ୍ୟା ସରିଗଲା, ଭଗବାନ ଯାଇଥିଲେ 64 ଦିନରେ 64 ବିଦ୍ୟା ପଢ଼ିଦେଲେ, ପଢ଼ିଦେଇ କ'ଣ ତାକୁ ତ୍ୟାଗ କରିଦେଲେ କି ନା, ପଚାରିଲେ ଛନ୍ଦ୍ୟା ମହାସତୁ ନୃପ ବୋଲି କୁହାଯାଇଛି, ପଚାରିଲେ ଗୁରୁଦେବ କ'ଣ ଦକ୍ଷିଣା ଦେବି, କୃଷ୍ଣ ବଳରାମ ସନ୍ଦୀପନୀ କହିଲେ କ'ଣ ତୁମେ ଦକ୍ଷିଣା ଦେବ, ମୁଁ ତୁମ ଉପରେ ବହୁତ ପ୍ରୀତ, ତୁମର ସେବାରୁ ମୁଁ ପ୍ରୀତ ହୋଇଯାଇଛି। ଗୋଟେ ଥର ଯେଉଁ ରହିଛି ପଢ଼ିବା ପାଇଁ ଯାଉଥିଲେ, ଆମେ କହିଥିଲେ କଥା ସବୁ, ଯେତେବେଳେ ଜାଣିପାରିଲେ କୃଷ୍ଣ ବଳରାମକୁ ଜାଣିପାରିଲେ, ସାଧାରଣ ବ୍ୟକ୍ତି ନୁହନ୍ତି, ଅସାଧାରଣ ବ୍ୟକ୍ତି, ତେଣୁ ସିଏ କି ତାକୁ ସେବା କରାନ୍ତି ନାହିଁ, କୃଷ୍ଣ ବଳରାମକୁ ସନ୍ଦୀପନୀ କିଛି ସେବା କରାନ୍ତି ନାହିଁ, ଅନ୍ୟମାନଙ୍କୁ ସେବା କରାନ୍ତି କିନ୍ତୁ ନିଜକୁ ତାଙ୍କୁ ସେବା କରାନ୍ତି ନାହିଁ। କିନ୍ତୁ ନକଲେ ମଧ୍ୟ ସିଏ ଯେତେବେଳେ ନଥିବେ, ଗୁରୁ ନଥିବେ, ସେ ତାଙ୍କର ସେବା, ତାଙ୍କ ଅଜାଣତରେ ତାଙ୍କୁ ସବୁ ସେବା କରିବେ। ତାଙ୍କର ପତ୍ନୀ, ସନ୍ଦୀପନୀର ପତ୍ନୀ କହିବେ, ତୁମେ ସବୁ ଶିଷ୍ୟମାନଙ୍କୁ ସବୁ ସେବା କରୁଛ, କୃଷ୍ଣ ବଳରାମଙ୍କୁ ସେବା କରୁନ କାହିଁକି, ନା ନା ନା, ସେ ସାଧାରଣ ବ୍ୟକ୍ତି ନୁହନ୍ତି, ତୁମେ ଅସାଧାରଣ ବ୍ୟକ୍ତି, ଆଉ ମୁଁ ନ କହିଲେ ମଧ୍ୟ ସେମାନେ ମୋର ସେବା କରୁଛନ୍ତି। ଏଇଭଳି ଭାବେ କହିଥିଲେ। ଗୋଟେ ଥର ବର୍ଷା ଆସିଗଲା, ଘରେ ନାହିଁ, ଆଶ୍ରମରେ ନାହିଁ, କାଠ ନାହିଁ, ଆଉ ସେଠି ତ ଗ୍ୟାସ୍ ନଥିଲା, କାଠ ଚାଲିଥିଲା। ପ୍ରଭୁପାଦ ମହାରାଜ କହିଛନ୍ତି 3 ପ୍ରକାର ଜାଳେଣୀ ଅଛି, 3 ପ୍ରକାର ଜାଳେଣୀ ଫୁଏଲ 3 ପ୍ରକାର ରହିଛି, ବେଷ୍ଟ ଗୁଡ୍ ବେଟର ବେଷ୍ଟ। ବେଷ୍ଟ କେଉଁଟା ନା, ଗୋବର, ଗୋବର ଗ୍ୟାସ୍, ଗୋବର ଜାଳେଣୀ ଯେଉଁ ରହିଛି, ଗୋବର ଘଷି, ସେଇଟା ବେଷ୍ଟ। ବେଟର କେଉଁଟା ନା କାଠ, କାଠରେ ଯଦି ଆମେ ଜାଳିବା ସେଇଟା ହେଉଛି ବେଟର। ଆଉ ଗୁଡ୍ ହେଉଛି ଗ୍ୟାସ୍ ଫ୍ୟାସ୍ ଯେଉଁ ଗ୍ୟାସ୍ ଗୁଡ୍। ତେଣୁ ଇଏ କାଠ ନାହିଁ, ମା କହିଲେ, ଗୁରୁମା କହିଲେ, ପିଲାମାନେ ଟିକେ ଗଲ ଯାଇକି କାଠ ଟିକେ ଆଣିବ, ନାଇଁ କାଠ ଆଣିବୁ, ଦେଖୁନ କେମିତି ବର୍ଷା ହେଇକି ମଧ ଆସିଲାଣି, ଆମେ ଯିବୁ କାଠ ଆଣିବା ପାଇଁ, କେହି ଶୁଣିଲେ ନାହିଁ। କିନ୍ତୁ କୃଷ୍ଣ ବଳରାମ ଶୁଣିଲେ, କୃଷ୍ଣ ବଳରାମ ଚାଲିଲେ, ମା କହିଲେ ମାନେ ଚାଲିଲେ, ଗୁରୁମା ତାଙ୍କୁ କହିନଥିଲେ କିନ୍ତୁ ସେ ଗଲେ, କୁରାଡ଼ ଧରି ଚାଲିଲେ, ଏବଂ ତାଙ୍କ ପଛରେ ଆଉ କେତେଜଣ ତାଙ୍କ ପ୍ରିୟ ବ୍ୟକ୍ତିମାନେ ସବୁ ଗଲେ, ସୁଦାମ ଯାଇଥିଲେ ତାଙ୍କ ସହିତ। ତେଣୁ ଯାଇ ପହଞ୍ଚିଗଲେ, କାଠ ଆଣିଲେ, ଆଣିକିରି ଯେତେ ଫେରୁଛନ୍ତି ବର୍ଷା ଆସିଗଲା, ଇନ୍ଦ୍ରଦେବ ବର୍ଷା କଲେ, ଭଗବାନଙ୍କ ଲୀଳା, ବର୍ଷା ହୋଇଗଲା, ରାତି ହୋଇଗଲା, ଆଉ ଅନ୍ଧକାର ହୋଇଗଲା, ଆଉ କୁଆଡ଼େ ଜଳମଗ୍ନ ହୋଇଗଲା, କେଉଁଟା ଉଚ୍ଚ ସ୍ଥାନ କେଉଁଟା ନିଚ ସ୍ଥାନ ଜଣାପଡ଼ିଲାନି, ସବୁ ଜଳମଗ୍ନ ହୋଇଗଲା, ଆଉ ଫେରିପାରିଲେ ନାହିଁ। ରାତିରେ ରାତି ସାରା ସେମିତି କାଠକୁ ଧରିକି ରହିଛନ୍ତି। ଏଣେ ଆଚାର୍ଯ୍ୟ ଦେଖିଲେ, ସନ୍ଦୀପନୀ ଦେଖିଲେ ଯେ ପିଲାମାନେ କୃଷ୍ଣ ବଳରାମ ଆସିନାହାନ୍ତି, ଅନ୍ୟମାନଙ୍କ କଥା ଚିନ୍ତା କରନ୍ତି, କୃଷ୍ଣ ବଳରାମ ତାଙ୍କର ମୁଖ୍ୟ ପ୍ରିୟ, ସିଏ ଜଣେ, ଯଦି ଶିଷ୍ୟ ଯଦି ଗୁରୁଙ୍କର ପ୍ରିୟ ଭାଜନ ହୋଇଗଲେ, ଗୁରୁ ତାଙ୍କୁ ଭୁଲିପାରିବେ ନାହିଁ। ତେଣୁ ବହୁତ କଷ୍ଟରେ ସେ ରାତ୍ରି କଟିଗଲା, ଯେମିତି ରାତି ପାଇଛି ଭୋର ଭୋରୁ ଉଠି ଧାଇଁଲେ, କୃଷ୍ଣ ବଳରାମ ଏଭଳି ଡାକି ଡାକି ଯାଉଛନ୍ତି, ଯେଉଁଭଳି ଭାବେ ଡାକୁଛନ୍ତି ସେହି ଅନୁସାରେ ସେ ଗ୍ରାମର ନାମ ସବୁ ରହିଛି, ଆପଣମାନେ ଗଲେ ଦେଖିବେ, ସେ ରହିଛି, ଆମେ ଥରେ ଯାଇଥିଲୁ। ତେଣୁ ଯାହାକୁ ଦେଖିଲେ ଏସବୁ କାଠକୁ ଧରିକି ରହିଛନ୍ତି, ତଳେ ପକାଉନାହାନ୍ତି, ମୁଭାଇକି ମୁଣ୍ଡରେ ଧରିକି ରହିଛନ୍ତି। ଗୁରୁଦେବ ପ୍ରୀତ ହୋଇଗଲେ ତାଙ୍କ ଉପରେ, ବହୁତ ପ୍ରୀତ ହୋଇଗଲେ, କହିଲେ ମୁଁ ତୁମ ଉପରେ ଆଜି ବହୁତ ପ୍ରୀତ ହୋଇଗଲି, ଏଭଳି ଭାବରେ କଥା ଅଛି। ତେଣୁ ଯେତେବେଳେ ପଢ଼ି ସାରିଲେ, କୃଷ୍ଣ ବଳରାମ କହିଲେ, ଗୁରୁଦେବ ଆମେ କ'ଣ ଦେବୁ ଆପଣଙ୍କୁ ଦକ୍ଷିଣା, ନା ମୁଁ ତୁମର ସେବାରେ ସନ୍ତୁଷ୍ଟ ହୋଇଯାଇଛି, ଆଉ ମୋର କିଛି ଦକ୍ଷିଣା ଦରକାର ନାହିଁ, ନା ତଥାପି କିଛି ଦକ୍ଷିଣା ଦେବ, ନା ନା ମୋର ଦକ୍ଷିଣା ତଥାପି, ଏଇଭଳି ଭାବେ ଛନ୍ଦେୟା ମହାସତ ରୂପ ବୋଲି କୁହାଯାଇଛି। ତାକୁ ଛନ୍ଦିଦେଲେ, ଲୋଭ ଲୋଭ ଦେଖାଇଦେଲେ, ପ୍ରଲୋଭନ ଦେଖାଇଦେଲେ, ଛନ୍ଦେୟା ମହାସତ ରୂପ ବୋଲି କୁହାଯାଇଛି। ତେଣୁ ଗୁରୁଦେବ ଚିନ୍ତା କଲେ, ଠିକ୍ ଅଛି, ମୁଁ ମୋର ପତ୍ନୀଙ୍କ ସହିତ ଆଲୋଚନା କରି କହିବି, ଗୁରୁ ମା ସହିତ ଆଲୋଚନା କରି କହିବି, ରାତିରେ ଆଲୋଚନା କରୁଛନ୍ତି କ'ଣ ମାଗିବା। କୃଷ୍ଣ ବଳରାମ ପଢ଼ିଦେଲେ, 64 ଦିନରେ ସରିଗଲା ତାଙ୍କ ପାଠ, 64 କଳା ପାଠ ପଢ଼ିଦେଲେ, ଆଉ କିଛି ନାହିଁ ବାକି ନାହିଁ ଶିଖିବା ପାଇଁ। 64 କଳା ଯେତେ ଥିଲା, ବେଦ ବିଦ୍ୟା ବିଦ୍ୟା ବିଧି ଯାହା ଥିଲା ସବୁ ପଢ଼ିଦେଲେ 64 ଦିନରେ, 64 ଡେଜ୍, 2 ମାସ 4 ଦିନ। ତେଣୁ ଇଏ ଯେତେବେଳେ ଜାଣିଲେ ଗୁରୁମା କହିଲେ ଠିକ୍ ଅଛି ଆମେ ମାଗିବା କ'ଣ ନା ଆମର ଯେଉଁ ମୃତ ପୁତ୍ର ମୃତ୍ୟୁବରଣ କରିଥିଲା ସେ ମୃତ ପୁତ୍ରକୁ ସେ ଦେବେ ମାଗିବା ତେଣୁ ତା ପରଦିନ ମାଗିଲେ ଆମ ମୃତ ପୁତ୍ରକୁ ଦେବ ଫେରେଇ ଆଣିବ ନା ହଁ କିଛି ଅସୁବିଧା ନାହିଁ ଗଲେ ଚାଲିଲେ କୃଷ୍ଣ ବଳରାମ ଏଇ ପହଞ୍ଚିଗଲେ ପ୍ରଭାସ କ୍ଷେତ୍ରରେ ଛୋଟ ପିଲା ଥିଲାବେଳେ ସିଏ ଜଳ ଭିତରେ ମଗ୍ନ ହୋଇ ମୃତ୍ୟୁବରଣ କରିଥିଲେ ଯାଇ ପହଞ୍ଚିଗଲେ ପ୍ରଭାସ କ୍ଷେତ୍ରରେ ଭଗବାନ କୃଷ୍ଣ ବଳରାମ ପହଞ୍ଚିଗଲେ ବରୁଣଦେବକୁ ଆହ୍ୱାନ କଲେ ହଁ ବରୁଣଦେବ ଆସିକରି କହିଲେ ପ୍ରଭୁ ହଁ ମୁଁ କିଛି ଦୋଷୀ ନୁହଁ ମୁଁ କିଛି କରିନାହିଁ କ'ଣ ନା ମୋର ଝଡ଼ାରେ ରହିଛି ଶଙ୍ଖାସୁର ସେ ନେଇଥାଇପାରେ ମୁଁ କିଛି ନେଇନାହିଁ ତେଣୁ ଭଗବାନ ଡେଇଁଲେ ଜଳ ଭିତରୁ ଡେଇଁଲେ ଶଙ୍ଖାସୁର ସହ ଯୁଦ୍ଧ କଲେ ଶଙ୍ଖାସୁରକୁ ହତ୍ୟା କଲେ ଶଙ୍ଖାସୁର ଜଣେ ଅଭିଶପ୍ତ ହୋଇଥିଲା ହଁ ଭଗବାନ ସେଇଠୁ ସେ ଶଙ୍ଖକୁ ଉଦ୍ଧାର କଲେ ପଞ୍ଚଜନ ଶଙ୍ଖ ପଞ୍ଚ ଭଗବାନ ଶଙ୍ଖ ନାମ ହେଉଛି ପଞ୍ଚଜନ୍ୟ ପଞ୍ଚଜନ୍ୟ ଋଷିକେଶ ଦେବଦତ୍ତ ଧନଞ୍ଜୟ ଏସବୁ ଦିବ୍ୟ ଶଙ୍ଖ ହଁ ଭଗବତ ଗୀତାରେ ବର୍ଣ୍ଣନା କରାଯାଇଛି ତେଣୁ ଭଗବାନ ସେ ପଞ୍ଚଜନ ଶଙ୍ଖ ଆଣିକରି ଆସିଲେ ତା ଶରୀର ଭିତରେ ପାଇଲେ ନାହିଁ ପିଲାକୁ ପାଇଲେ ନାହିଁ ଏ ପଳେଇ ପହଞ୍ଚିଗଲେ ଯମରାଜ ସଞ୍ଜୀବନୀପୁରରେ ପହଞ୍ଚିଗଲେ ଶଙ୍ଖନାଦ କଲେ ଶଙ୍ଖନାଦ ଶୁଣି ଯମରାଜ ଥରିଲେ ଭଗବାନ ଆସିଗଲେ ପଞ୍ଚଜନ୍ୟ ଆସି ପ୍ରାର୍ଥନା କଲେ ତାଙ୍କୁ ସବୁ ସ୍ୱାଗତ କଲେ କହିଲେ ଭଗବାନ କହିଲେ ମୋର ଗୁରୁଦେବଙ୍କର ପୁତ୍ରଙ୍କୁ ପୂର୍ବରୁ ବର୍ଣ୍ଣନା କରାଯାଇଛି ଶଙ୍ଖନାଦ କଲେ ଶଙ୍ଖନାଦ କଲେ ଆଉ କେହି ରହିଲେ ନାହିଁ ସେ ଶଙ୍ଖନାଦ ଶୁଣି ସବୁ ପଳେଇଗଲେ ଏସବୁ ଅନ୍ୟ ଚମ୍ପୁ ଗୋପାଳ ଚମ୍ପୁ ଭିତରେ ସବୁ ବର୍ଣ୍ଣନା କରାଯାଇଛି ଶଙ୍ଖନାଦ ଶୁଣିକରି ଯେତେ ଲକ୍ଷ ଲକ୍ଷ ସବୁ ଥିଲେ କୋଟି କୋଟି ଜୀବ ଥିଲେ ସେ 26 ନର୍କ ରହିଛି ନା ସବୁ ପଳେଇଗଲେ ଆଉ କେହି ରହିଲେଣି ସବୁ ଭଗବତଧାମ ପଳେଇଗଲେ ଶଙ୍ଖନାଦ ପବିତ୍ର ହୋଇଗଲେ ଶଙ୍ଖନାଦରେ ଏତେ ରହିଛି ମହାତ୍ମା ରହିଛି ଶଙ୍ଖନାଦରେ ସବୁ ଉଦ୍ଧାର ପାଇଗଲେ ଆଉ କେହି ରହିଲେ ନାହିଁ ପାପି ବ୍ୟକ୍ତି କେହି ରହିଲେ ନାହିଁ ତେଣୁ ଯେତେବେଳେ ଯମରାଜକୁ କହିଲେ ମୋର ପିତା ଗୁରୁଦେବଙ୍କର ପୁତ୍ରକୁ ଆଣିକି ଆଣ ଯେଉଁ ଅବସ୍ଥାରେ ନେଇଥିଲ ସେଇ ଅବସ୍ଥାରେ ଆଣ ତେଣୁ ସେ ଆଣିକି ଆସିଲେ ଏଠି ପ୍ରଶ୍ନ ଆସେ ଜଣେ ଆଚାର୍ଯ୍ୟ କହିଛନ୍ତି ସବୁ ତ ପଳେଇଗଲେ ଏ କେମିତି ଥିଲେ ନା ଯମରାଜ ତାଙ୍କୁ ସୁରକ୍ଷା ସ୍ପେଶାଲ ସିକ୍ୟୁରିଟି ଦେଇଥିଲେ ଏ ଯାଇପାରିବ ନାହିଁ ଏଇଭଳି ଭାବରେ ରଖିଥିଲେ ତେଣୁ ତାଙ୍କର ଯେଉଁ ଅବସ୍ଥାରେ ନେଇଥିଲେ ସେଇ ଅବସ୍ଥାରେ ଆଣି ଦେଲେ ଯମରାଜ ଦେଲେ ଏ ବର୍ଣ୍ଣନା କରାଯାଇଛି ଆମେ ସବୁ ଏସବୁ ଆଲୋଚନା କରିସାରିଛୁ ଆଉ ପୂର୍ବରୁ ମଧ୍ୟ କହିଥିଲେ ଗୁରୁପୁତ୍ର ଉଦ୍ଧାର 45 ଅଧ୍ୟାୟରେ ସେ କଥା କୁହାଯାଇଛି ତେଣୁ ଭଗବାନ ଆଣିକରି ତାଙ୍କୁ ପ୍ରଦାନ କଲେ ଗୁରୁଦେବଙ୍କୁ ପ୍ରଦାନ କରି ପଚାରିଲେ ଆଉ କ'ଣ ଦେବା ନା ନା ମୁଁ ବହୁତ ପ୍ରୀତ ହୋଇଗଲି ଏଭଳି ଭାବରେ ରହିଛି ଆଦିତ୍ୟ ବିଦ୍ୟା ଆଚାର୍ଯ୍ୟ ସାଧାରଣତଃ ଲୋକମାନେ ପିଲାମାନେ ପାଠ ପଢ଼ି ସାରିଲା ପରେ ଗୁରୁଦେବଙ୍କୁ ପଚାରନ୍ତି ନାହିଁ ତାଙ୍କ ବିଦ୍ୟା ନେଇଗଲେ ଆଉ କ'ଣ ଦରକାର ପଳେଇଗଲେ ସେମାନେ ଆଉ ପଚାରିବେ ନାହିଁ ଆଦିତ୍ୟ ବିଦ୍ୟା ଆଚାର୍ଯ୍ୟ ଋତୁଜ ଦତ୍ତ ଦକ୍ଷିଣମ୍ ଋତୁଜ କହିଲେ ଯେ ଯଜ୍ଞ କରିବେ ଋତିକ ସେମାନେ ସବୁ ରହିଛନ୍ତି ବ୍ରାହ୍ମଣ ସେମାନେ ଯଜ୍ଞ କରିବେ ତେଣୁ ଯଜମାନଙ୍କଠାରୁ ଯଜ୍ଞ କରିସାରିଲା ପରେ ସେମାନେ ନେବେ କ'ଣ ଦକ୍ଷିଣା ନେବେ ଦକ୍ଷିଣା ନେଇସାରିଲା ପରେ ତାଙ୍କୁ ପଚାରିବେନି ସେମାନେ ସେ ଚାଲିଗଲେ ତାଙ୍କର ପୁଣି କେଉଁଠି ଦେଖିବେ ଯଜମାନ ଆଉ କେଉଁଠି ଦେଖିବେ ନା ସେଇଠି ବସିଥିବେ ଏଇଭଳି ଭାବରେ ଏସବୁ କଥା ଅଛି ବିଶ୍ୱନାଥ ଚକବୀ ଠାକୁର ଏଥିରେ କୌଣସି ଭାଷ୍ୟ ଦେଇନାହାନ୍ତି କିନ୍ତୁ ଆ ପରଶ୍ଳୋକରେ ଦୁଇଟା ଯାକ କହିଛି 8 ଉଦାହରଣ ଦେବେ ଗୋପୀମାନେ 8 ଉଦାହରଣ ଦେବେ ଏଠି 4 ଉଦାହରଣ ଦିଆଗଲା 4 ଉଦାହରଣ ଆଉ 4 ମଧ୍ୟ ରହିଛି କାମ ହାସଲ ହୋଇଗଲା ପରେ ଆଉ କିଏ ପଚାରିବେ ନାହିଁ ଲୋକମାନଙ୍କର ସାଧାରଣତଃ ଟେଣ୍ଡେନ୍ସି ହେଉଛି ଏଇଟା ଲୋକମାନଙ୍କର ଏ ଭଗବାନ ମଧ୍ୟ ସେଇଭଳି ଭାବେ ଭାବୁଛନ୍ତି କୃଷ୍ଣ ମଧ୍ୟ ଭାବୁଛନ୍ତି ଇଏ ଅଭିମାନ ସେଇଟା କୁହାହେଉଛି ତେଣୁ ଏଠି ସନାତନ ଗୋସ୍ୱାମୀ କହୁଛନ୍ତି ଯେ ନିଃସ୍ୱଂ କହିଲେ ପୂର୍ବଂ ଧନବନ୍ତମପି ପଶ୍ଚାତ୍ ଯେଉଁ କୁହାଗଲା ନିଃସ୍ୱଂ ତେଜନ୍ତୀ ଗଣିକା ନିଃସ୍ୱଂ ମୂଳରୁ ନିଃସ୍ୱ ନଥିଲେ ମୂଳରୁ ଧନବାନ ଥିଲେ କିନ୍ତୁ ପରେ କୌଣସି କାରଣରୁ ତାଙ୍କ ଧନ ଚାଲିଗଲା କିନ୍ତୁ ସେ କେସରେ ଧନୀ ଥିଲାବେଳେ ଗଣିକାମାନେ ତାଙ୍କ ସହିତ ତାଙ୍କୁ ବହୁତ ଆଦର କରୁଥିଲେ ଫୋନ୍ ଉପରେ ଫୋନ୍ ଚାଲିଥିବ ମେସେଜ୍ ଉପରେ ମେସେଜ୍ ଚାଲିଥିବ କିନ୍ତୁ ଯେତେବେଳେ ଚାଲିଗଲା ଆସି ପହଞ୍ଚିଲେ ତାଙ୍କୁ ଦୂର ଦୂର ମାର ମାର କରିବେ ପଳା ଶୀଘ୍ର ପଳା ସେଇଭଳି ଭାବରେ ନିର୍ଦ୍ଧନ ଅକଳ୍ପଂ କହିଲେ ପାଳନ ଅସମର୍ଥମ୍ ପାଳନ କରିବାରେ ଯଦି ଅସମର୍ଥ ହୋଇଗଲେ ରାଜାକୁ ତ୍ୟାଗ କରିଦେବେ ଆମ ଶିଶୁ ରାଧାକୃଷ୍ଣ ସେ ମହାରାଜ କହୁଥିଲେ କହିଲେ ଦେଖ ସେଇ ସମୟରେ ଗୋଟେ ଘଟଣା ହୋଇଥିଲା ପିଆଜ ଦର ବଢ଼ିଯାଇଥିଲା ପିଆଜ ଦର ବଢ଼ିଗଲା ସବୁ ବିଦାୟ କରିଦେଲେ ଆଉ ଦେଲେ ନାହିଁ ଭୋଟ ଦେଲେ ନାହିଁ ନେକ୍ସଟ ବହିରେ ପିଆଜ ବଢ଼ିଗଲା ଦାମ ବଢ଼ିଗଲା ଆଉ ଇଏ କି ରାଜା ହେବେ ଆଉ ଭୋଟ ଦେଲେ ନାହିଁ ଏଇଭଳି ଭାବରେ କଳ୍ପ ନୃପତି ପ୍ରଜା ଋତି ଯେଉଁ ଯାଜ ତାହା ଯେଉଁମାନେ ଯଜମାନ ତାଙ୍କର ସବୁ ଯଜ୍ଞ କରିଦେଲେ ସରିଗଲା ପରେ ତାଙ୍କୁ ଦକ୍ଷିଣା ଦେଇଦେଲେ ସେ ପଳେଇଗଲେ ବୁଲିଗଲେ ଆଉ ପଚାରିବେ ନାହିଁ ଇଏ ଆମକୁ ଦକ୍ଷିଣା ଦେଇଥିଲେ ଆମ ଶ୍ରୀ ଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କୁହନ୍ତି ଯଦିମାନଙ୍କୁ ଯାଉଛନ୍ତି ଫେରିକି ଯାଉଛନ୍ତି ଖବର ପାଇଲେ ଯେ ଆମର ଯଜମାନ ଘର ନିଆଁ ଲାଗିଗଲା ଘର ନିଆଁ ଲାଗିଗଲା ସେ ପଚାରିବେ ନାହିଁ ଯାଉ ନିଆଁ ଲାଗୁ ଆମର କ'ଣ ଅଛି ଆମେ ତ ଦକ୍ଷିଣା ପାଇଯାଇଛୁ ଅନ୍ତତଃ ପକ୍ଷେ ଯେତିକି ଦକ୍ଷିଣା ପାଇଛନ୍ତି ନିଅ 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 ଏଇଟା ନାହିଁ କ'ଣ ଗୋଟେ ବ୍ୟବସ୍ଥା କର ସେତିକି ନାହିଁ ସରିଗଲା ପଳେଇଗଲି ସେମାନେ ପୁଣି ନେକ୍ସଟ ଶ୍ଳୋକରେ ଆଉ ଚାରୋଟି ଉଦାହରଣ ଦେଇଛନ୍ତି କ'ଣ କ'ଣ ନା ଖଗା ବିତପଳଂ ବୃକ୍ଷଂ କ'ଣ ଭୁକ୍ତ୍ୱା ଚାତିଥୟୋ ଗୃହଂ ଦଗ୍ଧଂ ମୃଗାସ୍ତଥାରଣ୍ୟଂ ଝାରା ଭୁକ୍ତ୍ୱା ରତିଂ ରତାଂ ସ୍ତ୍ରିୟଂ ଆଉ ଚାରୋଟି ଉଦାହରଣ ଦେଇଛନ୍ତି ଖଗା ବିତଫଳଂ ବୃକ୍ଷଂ ଖଗା କହିଲେ ଖରେ ଖ ହେଉଛି ଆକାଶ ଆକାଶରେ ଯେ ଗମନ କରେ ସେ ହେଉଛି ଖଗ ଖଗ ଆସନ ଖଗପତି ଯେଉଁ ଗୋଟେ ଗୀତ ଅଛି ଆମର ଖଗ ଆସନ ଖଗପତି ଖଗ କହିଲେ ଗରୁଡ଼ ଗରୁଡ଼ାସନ ଭଗବାନ ଖଗାସନ ଖଗପତି ସିଏ ଭଗବାନ ଖଟନ୍ତି ଲକ୍ଷ୍ମୀ ସରସ୍ୱତୀ ଏ ଗୋଟେ ଅଛି ନା କରେ ଏସବୁ କ ଖ ଗ ଘ ବୋଲିଛନ୍ତି ସେ ଖଗ ଆସନ ଖଗପତି ଖଟନ୍ତି ଲକ୍ଷ୍ମୀ ସରସ୍ୱତୀ ତାଙ୍କର ଭଗବାନ ସିଏ ଖଗପତି ଦେଖ କେତେ ଭକ୍ତ ଅଛନ୍ତି ଓଡ଼ିଶାରେ ଆମେ ଜାଣିନେ ତାଙ୍କୁ ଖଗା ବିତଫଳଂ ବୃକ୍ଷ ବୃକ୍ଷରେ ଆମ ଆମ୍ବ ଗଛ ଆସିଯିବ ସବୁ ପକ୍ଷୀମାନେ ଆସି ପହଞ୍ଚିବେ ଯେତେବେଳେ ସରିଯିବ ଆଉ ରହିବେ ନାହିଁ ପଳେଇଯିବେ ଖଗା ବିତଫଳଂ ବୃକ୍ଷମ ବୃକ୍ଷରେ ଆସି ପହଞ୍ଚିଯିବେ ସେମାନେ ସତେ ଯେମିତି ବୃକ୍ଷର ସେମାନେ ସବୁ ଫ୍ୟାମିଲି ମେମ୍ବର୍ସ ସେଇଭଳିଆ ରହିଥିବେ କିନ୍ତୁ ବୃକ୍ଷ ସରିଗଲା ଆଉ ପଚାରିବେ ନାହିଁ ପଳେଇଯିବେ ଆଉ କେଉଁଠି ବୃକ୍ଷ ଅଛି ଦେଖିବା କେଉଁଠି ଫଳ ରହିଛି ଦେଖିବା ବିତଫଳଂ ଫଳ ପାଚିଗଲା ସରିଗଲା ଆଉ ନାହିଁ ବୃକ୍ଷ ଶୂନ୍ୟ ହୋଇଗଲା ଫଳ ଶୂନ୍ୟ ହୋଇଗଲା ତେଣୁ ଆଉ ପକ୍ଷୀମାନେ ଆଉ ଆସିବେ ନାହିଁ ଖଗା ବିତଫଳଂ ବୃକ୍ଷମ ଭୁକ୍ତ୍ୱା ଚାତିଥୟୋ ଗୃହମ୍ ଭୁକ୍ତ ଅତିଥିମାନେ ଅତିଥି କହିଲେ କୌଣସି ଆଗରୁ କହିନଥିବେ ଆସି ପହଞ୍ଚିଯିବେ ଅତିଥି ବିନା ଅତିଥି ଆଗରୁ କହିନଥିବେ ଆସି ପହଞ୍ଚିଯିବେ ସେମାନଙ୍କୁ ଅତିଥି ବୋଲି କୁହାଯାଏ ଜଣଙ୍କ ଗୃହକୁ ଆସି ପହଞ୍ଚିଗଲେ ଖାଦ୍ୟ ଗ୍ରହଣ କଲେ ବା ପ୍ରସାଦ ପାଇଲେ ଯାହା ବି ହେଉ ଭୁକ୍ତୁଆ ଭୋଗ କରିସାରି ଖାଦ୍ୟ ଗ୍ରହଣ କରିସାରିକି ପଳେଇବେ କିଛି ଅଛି କି ଦକ୍ଷିଣ ପକ୍ଷ ଦେବ ନା ନାହିଁ ପଳେଇଯିବୁ ଭୁକ୍ତୁଆ ହୋଇସାରିଲା ପରେ ଅତିଥି ଗୃହମ ଅତିଥି ଗୃହକୁ ତ୍ୟାଗ କରିଦେବେ ଆଉ ଚିନ୍ତା କରିବେ ନାହିଁ ଯେ ଆମେ ଖାଇବାକୁ ଦେଇଥିଲେ ଏସବୁ ଚିନ୍ତା କରିବେ ନାହିଁ ତ୍ୟକ୍ତା ଭୁକ୍ତ୍ୱା ଚାତିତ ଗୃହମ ଦଗ୍ଧଂ ମୃଗା ତଥା ଅରଣ୍ୟମ ଅରଣ୍ୟରେ ବହୁତ ଜୀବ ଅଛନ୍ତି 30 ଲକ୍ଷ ପଶୁ ରହିଛନ୍ତି ଅରଣ୍ୟରେ ପ୍ରାୟ ସବୁ ଅଧିକାଂଶ ଅରଣ୍ୟରେ ରହନ୍ତି କେତେଜଣ ମନୁଷ୍ୟ ସମାଜ ରହନ୍ତି ନହେଲେ ଆଉ ସବୁ ଏଠି ରହନ୍ତି ଜୟ ଶ୍ରୀ ସୁଧାରାମ ଲକ୍ଷ୍ମଣମାନଙ୍କୁ ଆଉ ସବୁ ଅରଣ୍ୟରେ ରହନ୍ତି ସେମାନେ ତାଙ୍କ ସ୍ଥାନ ହେଉଛି ସେଇଟା ଅରଣ୍ୟ ତେଣୁ ଯଦି ଅରଣ୍ୟ ଦଗ୍ଧ ହୋଇଗଲା ତାହେଲେ ଏ ଯେଉଁ ରହିଛନ୍ତି ମୃଗା ବା ପଶୁମାନେ ପଳେଇଯିବେ ରହିବେ ନାହିଁ ସେଠି ଆଉ ଯେଉଁ ମୃଗ ଯେଉଁ ବହୁତ କଥା ଅଛି ଆଉ ଉଦାହରଣ ରହିଛି ମୃଗା ଯେଉଁମାନେ ରହିଛନ୍ତି ଯେତେବେଳେ ବ୍ରହ୍ମା ଅଷ୍ଟମ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ଗୋଟେ ଶ୍ଳୋକରେ କହିଛନ୍ତି ଗୋଟେ ଅରଣ୍ୟରେ ଯଦି ନିଆଁ ଲାଗିଗଲା ନିଆଁ ଲାଗିଗଲା ଯାହାର କ'ଣ ଏଇ ଯେଉଁ ରହିଛନ୍ତି ପଶୁ ପଶୁ ସେମାନେ ସବୁ ପଳେଇଯିବେ କିନ୍ତୁ ସର୍ପମାନେ ଏମାନେ ସବୁ ଯାଇପାରିବେ ନାହିଁ ସେମାନେ ଛଟପଟ ହେଇ ମୃତ୍ୟୁବରଣ କରିବେ ତକ୍ଷକ ଏ ଯେତେବେଳେ ରହିଥିଲା କ'ଣ ଯେଉଁ ଖଣ୍ଡପ୍ରସ୍ତ ରହିଥିଲା ଜଣେ ଅଗ୍ନିଦେବ ଆସିକରି କହିଲେ ଅଗ୍ନିଦେବ ଜଣେ ରାଜା ଥିଲେ କ'ଣ ତାଙ୍କ ନାଁ ଅଛି ସେ ରାଜା ଏତେ ଯଜ୍ଞ କଲେ ଯେ ତାଙ୍କର ଅଗ୍ନିଙ୍କର ଅଗ୍ନିମାନ୍ଦ ହୋଇଗଲା ଇଣ୍ଡାଇଜେସନ ହୋଇଗଲା ଅଗ୍ନିଙ୍କର ଅଗ୍ନିମାନ୍ଦ ହୋଇଗଲା ତେଣୁ ସେ ଆସି ତାଙ୍କୁ ଅନୁରୋଧ କଲେ ଅର୍ଜୁନକୁ ଅର୍ଜୁନ କହିଲେ ଅର୍ଜୁନ ତମେ ଟିକେ ମୋତେ ଏ ଯେଉଁ ରହିଛି ଗୋଟେ ଖାଣ୍ଡପ୍ରସ୍ଥ ବନଟେ ରହିଛି ସେଇଟାକୁ ଟିକେ ଦଗ୍ଧ କରିଦିଅ ଖାଣ୍ଡପ୍ରସ୍ଥରେ ବହୁତ ପଶୁ ସବୁ ରହିଛନ୍ତି ପଶୁ ପକ୍ଷୀ ଏସବୁ ସବୁ ରହିଛନ୍ତି ଦଗ୍ଧ କରିଦେଲେ ସବୁ ଘିଅ ଖାଇ ଖାଇକି ତାଙ୍କର ବଦହଜମ ହୋଇଯାଇଛି, ସବୁ ମାଛ ମାଂସ ସବୁ ଖାଇଗଲା ପରେ ତାଙ୍କୁ ସବୁ ସମାନ ହେବ, ଏଇଥିପାଇଁ ସେ ତାଙ୍କୁ ପ୍ରାର୍ଥନା କଲେ। ତେଣୁ ଅର୍ଜୁନ ସେ ଖାଣ୍ଡପ୍ରସ୍ଥକୁ ନିଆଁ ଅଗ୍ନି ଲଗାଇ ଦେଇଥିଲେ, ଅଗ୍ନି ସଂଯୋଗ କଲେ, କାରଣ ସେଇଟା ହେଉଛି ଇନ୍ଦ୍ରଙ୍କର ଥିଲା ସେ ଇଏଟା ଯେମନ ବନଟା। ଇନ୍ଦ୍ର ଚାହିଁଲେ ଇଏ ନିଆଁ ଲଗାଇଦେବେ ମାନେ ସେ ବର୍ଷା କରିଦେବେ ତାଙ୍କର ବନ, କିନ୍ତୁ ଅର୍ଜୁନ ଏଭଳି ବ୍ୟବସ୍ଥା କଲେ ସେ ବର୍ଷା ବି କରିପାରିଲେ ନାହିଁ। ସେଇଠି ରହୁଥିଲେ ଇଏ ତକ୍ଷକ ରହୁଥିଲେ, ତକ୍ଷକ ସେଇଠି ରହୁଥିଲେ, ତେଣୁ ଯାହା ହଉ ସେ ଇନ୍ଦ୍ରଙ୍କର ଶରଣରେ ପଳେଇଗଲେ। କିନ୍ତୁ ଯାହା ବି ହଉ ଅଗ୍ନିଙ୍କର ତାଙ୍କର ଯେଉଁ ରହିଥିଲା କାର୍ଯ୍ୟ ଥିଲା ସିଦ୍ଧି ହୋଇଗଲା, ଅଗ୍ନିଙ୍କର ଅଭିଳାଷ ପୂର୍ଣ୍ଣ ହୋଇଗଲା। ତେଣୁ ସିଏ ତାଙ୍କୁ ଗୋଟେ ରଥ ଦେଇଥିଲେ, ଯେ ମହତୀ ଚନ୍ଦନେ ସେତୁ ଅଗ୍ନି କେତେ ସବୁ କେତେଟା ଉପହାର ସବୁ ଦେଇଥିଲେ ଏସବୁ ରହିଛି। ତା ଦେହରେ ଗୋଟେ ଆଉ ଜଣେ ଥିଲେ ମୟ ଦାନବ ଥିଲେ, ସେଇ ଖାଣ୍ଡପ୍ରସ୍ଥରେ ସେ ରହୁଥିଲେ ମୟା ଦାନବ, ଏ ମହାଭାରତ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ସେ କ'ଣ କଲେ, ସିଏ ଆସିକରି ଅର୍ଜୁନଙ୍କର ଶରଣରେ ଆସିଲେ। ଅର୍ଜୁନଙ୍କ ଶରଣ ଯେତେବେଳେ ଆସିଲେ ସେତେବେଳେ ଅର୍ଜୁନ ତାଙ୍କୁ ରକ୍ଷା କରିଥିଲେ, ରକ୍ଷା କରିଥିଲେ, ଏବଂ ସେଥିପାଇଁ ସିଏ ମୟ ଦାନବ କହିଲେ ମୁଁ କ'ଣ ଦେବି ଆ ବଦଳରେ କହିଲେ। ସେତେବେଳେ ସିଏ ତାଙ୍କୁ କହିଲେ ଗୋଟେ ସଭା ନିର୍ମାଣ କର, ଯେଉଁ ସଭାଟି ନିର୍ମାଣ କରିଥିଲେ ଯେଉଁ ସଭାକୁ ଦେଖିକରି ଯୁଧିଷ୍ଠିର କ'ଣ ଦୁର୍ଯ୍ୟୋଧନଙ୍କର ଆସିଗଲା ଈର୍ଷା ଆସିଗଲା। ସ୍ଥଳଟା ଜଳଭାଗ ଭଳିଆ ରହିଥିଲା, ଜଳଟା ସ୍ଥଳଭାଗ ଭଳିଆ ରହିଥିଲା, ଏଭଳି ସବୁ ରହିଛି। ତେଣୁ ଏସବୁ ମୟଦାନବ ଦେଇଥିଲେ ସେଇଟା, ଯେମିତି ଦେବତାମାନଙ୍କର ଶିଳ୍ପୀ ହେଉଛନ୍ତି କିଏ କିଏ ଦେବତାମାନଙ୍କ ଶିଳ୍ପୀ ହେଉଛନ୍ତି ବିଶ୍ୱକର୍ମା, ସେମିତି ଅସୁରମାନଙ୍କ ଶିଳ୍ପୀ ହେଉଛନ୍ତି ମୟ, ଅଦ୍ଭୁତ ଶିଳ୍ପୀ, ସେମାନେ ଅଦ୍ଭୁତ କାର୍ଯ୍ୟ କରିପାରିବେ। ତେଣୁ ସେ ନିର୍ମାଣ କରିଥିଲେ ସଭାଗୃହଟି ନିର୍ମାଣ କରିଥିଲେ। ତେଣୁ ଯାହା ବି ହଉ ପାଉନି ସେଇଟା, ତେଣୁ ଇଏ ଯେଉଁ ରହିଛି କ'ଣ ଦଗ୍ଧଂ ମୃଗା ତଥା ଅରଣ୍ୟମ, ଅରଣ୍ୟରେ ଯଦି ନିଆଁ ଲାଗିଗଲା ଯେତେ ମୃଗ ପଶୁମାନେ ଥିବେ ସେ ପଳେଇଯିବେ, ଭାଇ ପଳେଇବେ। ଆଉ ସେହି ସମୟରେ ଯଦି କୁହାଯାଇଛି ଭାଗବତମର ଅଷ୍ଟମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ବ୍ରହ୍ମା ଗୋଟେ ସ୍ଥିତିରେ କହୁଛନ୍ତି, ସେହି ସମୟରେ ଯଦି ତାଙ୍କୁ ଗୋଟେ ମିଳିଯିବ ଗଙ୍ଗାରୂପକ ଜଳ, ଥଣ୍ଡା ଜଳ ମିଳିଯିବ ତାଙ୍କୁ, ତା'ର କେତେ ଆନନ୍ଦ ନ ହେବ। ସେହିଭଳି ଭାବରେ ଭକ୍ତମାନେ ସମସ୍ତେ ଚିତା ଭାବରେ ଛଟପଟ ହେଉଛନ୍ତି, ଚିତା ଭାବରେ ଛଟପଟ ହେଉଛନ୍ତି, କିନ୍ତୁ ଭଗବାନଙ୍କୁ ଯେତେବେଳେ ପ୍ରାପ୍ତ ହୋଇଯିବେ ଆଉ ସେହିଭଳି ଭାବରେ ସେ ଆନନ୍ଦ ପ୍ରାପ୍ତ ହେବେ। ଗୋଟେ ଶ୍ଳୋକ ଅଛନ୍ତି, ତେଣୁ ଯାରା ଭୁକ୍ତା ରତାଂ ସ୍ତ୍ରିୟମ, ଯାରା ଭୁକ୍ତା ରତାଂ ସ୍ତ୍ରିୟମ, ଯାରା ଯାର ଲମ୍ପଟ ବ୍ୟକ୍ତି, ଯାରା ଲମ୍ପଟ ବ୍ୟକ୍ତିମାନେ କ'ଣ କରନ୍ତି ନା ଅନେକ ସ୍ତ୍ରୀ ଉପଭୋଗ କରିବା ପାଇଁ ସେମାନେ ଚାହାନ୍ତି। ଯାରା ଭୁକ୍ତା ରତାଂ ସ୍ତ୍ରିୟମ, ଏମିତିକି ତାଙ୍କ ପ୍ରତି ଯାହାର ଆସକ୍ତି ରହିଛି ଯେଉଁ ସ୍ତ୍ରୀଙ୍କର, ତାଙ୍କୁ ମଧ୍ୟ ସେ ତ୍ୟାଗ କରିଦିଅନ୍ତି। ନୂଆ ନୂଆ ତାଙ୍କର ଦରକାର, ନୂଆ ନୂଆ ସ୍ତ୍ରୀ ଦରକାର ଉପଭୋଗ କରିବେ ସେମାନେ। କ'ଣ ସେମାନେ ଉପଭୋଗ କରିବେ, ଯେଉଁଟା କଷ୍ଟ କ'ଣ ଯେଉଁଟା ଯେଉଁ ଯନ୍ତ୍ରଣାଟାକୁ ସେମାନେ ଭାବୁଛନ୍ତି ଉପଭୋଗ। ପଞ୍ଚମ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି ମୈଥୁନାଳୟ, ତେଣୁ ସମସ୍ତେ ମାୟା ଦ୍ୱାରା ମୋହିତ ହୋଇକି ସେମାନେ ଭାବୁଛନ୍ତି ଆମେ ଉପଭୋଗ କରୁଛୁ। କ'ଣ ଉପଭୋଗ କରୁଛନ୍ତି ନା ଯଥା ନ ପଶନ୍ତି ଅଯଥା ଗୁଣେହା, ସ୍ୱାର୍ଥେ ପ୍ରମତ ସହସା ବିପସିତ ଗତ ସ୍ମୃତି ବିନ୍ଦନ୍ତି ତତ୍ର ତାପା, ତାପ ପାଉଛନ୍ତି ସେମାନେ ଭାବୁଛନ୍ତି ଏମାନେ ଆମେ ଆନନ୍ଦ ଉପଭୋଗ କରୁଛୁ, ବିନ୍ଦନ୍ତି ତତ୍ର ତାପାନ୍। ଏ କଥା ରହିଛି କ'ଣ ମୈଥୁନାଳ କ'ଣ ଆସାଧ୍ୟ ମୈଥୁନାଗାର, ମୈଥୁନାଗାରରେ ସେମାନେ ଉପଭୋଗ କରିବା ପାଇଁ ଚାହୁଁଛନ୍ତି, ଭଗବାନ ସେଥିପାଇଁ ବ୍ୟବସ୍ଥା କରିଛନ୍ତି। ଏଇଟା ପ୍ରକୃତରେ ଆନନ୍ଦ ନୁହଁ କିନ୍ତୁ ଆନନ୍ଦ ଭଳି ଲାଗୁଛି। ତେଣୁ ଯାହା ସେ ଗୋଟିଏ ସ୍ତ୍ରୀ ସହିତ କ'ଣ ସନ୍ତୁଷ୍ଟ ହୋଇପାରୁନାହିଁ, ଅନ୍ୟ ନୂଆ 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 ନୂଆ, ସେଥିପାଇଁ ଭାଗବତରେ ଏଇ ଶ୍ଳୋକଟି ଦେଇଛନ୍ତି ସୁଖଦେବ ଗୋସ୍ୱାମୀ ଲମ୍ପଟ ବୋଲି କହିଛନ୍ତି। ଲମ୍ପଟ ଯେଉଁଭଳି ଭାବରେ ସ୍ତ୍ରୀ ପ୍ରତି ତା'ର ରହିଛି ଆସକ୍ତି ରହିଛି, ସବୁବେଳେ ନୂଆ ନୂଆ ସ୍ତ୍ରୀ ଦରକାର ତା'ର, ସେହିଭଳି ଭାବରେ ପରୀକ୍ଷିତ ମହାରାଜଙ୍କୁ କହିଛି ତୁମେ ଲମ୍ପଟ। ଦେଖନ୍ତୁ ଭଗବାନ କଥା ଶୁଣିବାରେ ସେହିଭଳି ଭାବରେ ଆଗ୍ରହ ଅଛି ପରୀକ୍ଷିତ ମହାରାଜଙ୍କର, କୌଣସି ଖାଇବା ନାହିଁ, କୌଣସି ପିଇବା ନାହିଁ, କୌଣସି ବିଶ୍ରାମ ନାହିଁ, ଶୁଣୁଛନ୍ତି କଥା ଭଗବାନ କଥା। ଦ୍ୱାଦଶ ସ୍କନ୍ଧ ବାର ଅଧ୍ୟାୟରେ ଭଗବାନ କହିଲେ ଏ ଯେଉଁ ଯେଉଁ ରହିଛି ସେ ଯେଉଁ ଅଘ ଅଘାସୁରକୁ ବଧ କଲେ, ସୁଖଦେବ ଗୋସ୍ୱାମୀ ଚାହୁଁନଥିଲେ ଏ ଲୀଳାଟିକୁ କହିବା ପାଇଁ ପୂର୍ଣ୍ଣ ଭାବରେ, କିନ୍ତୁ ସଂକ୍ଷେପରେ କହିଦେଲେ ଏଇ ଯେଉଁ ଲୀଳାଟି ହେଲା ଭଗବାନଙ୍କର କୌମାର ବୟସର ଲୀଳାଟି ଗୌଗଣ୍ଡ ବୟସରେ ସେଇଟା ତାଙ୍କର ସାଙ୍ଗମାନେ ଯାଇକି କହିଲେ ବ୍ରଜରେ, ଏତିକି କହିଦେଲେ, ସେ ଚାହୁଁନଥିଲେ ସେଇଟା କହିବା ପାଇଁ। ତେଣୁ ପରୀକ୍ଷିତ ମହାରାଜ ଶ୍ରବଣର ଆଚାର୍ଯ୍ୟ, ସିଏ ଶ୍ରବଣର ଆଚାର୍ଯ୍ୟ ସିଏ, ତେଣୁ ସିଏ ପଚାରିଦେଲେ ଗୁରୁଦେବ କାହିଁକି ଏଇଟା ହେଇଥିଲା, ଯେଉଁ କୁମାର ବୟସ ଲୀଳା ପୌଗଣ୍ଡ ବୟସରେ କାହିଁକି କୁହାଗଲା। ତେଣୁ ଯେତେବେଳେ ଶୁଣିଲେ ଏକଥା, ସୁଖଦେବ ଗୋସ୍ୱାମୀ ସମାଧିଗ୍ରସ୍ତ ହୋଇଗଲେ, ସମାଧିଗ୍ରସ୍ତ ହୋଇଗଲେ। ତାପରେ ସେଠି ଯେଉଁ ଥିଲେ ଯେଉଁମାନେ ମୁନି ନାରଦ, 60,000 ମୁନି ଋଷି ଥିଲେ, ନାରଦ କ'ଣ ବ୍ୟାସଦେବ ଇତ୍ୟାଦି ସେମାନେ ଜାଣିପାରିଲେ। ତେଣୁ ସେମାନେ ଜୋରରେ କୀର୍ତ୍ତନ କଲେ। କେମିତି କୀର୍ତ୍ତନ କଲେ ଜୋରରେ? ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତାପରେ ଆସ୍ତେ ଆସ୍ତେ ତାଙ୍କର ଯେତେବେଳେ ବାହ୍ୟ ଆସିଲା, ସେତେବେଳେ ସେ କହିଲେ, ଦେଖ ହେଲେ କ'ଣ ନା କ'ଣ ଲମ୍ପଟ ବୋଲି ତାକୁ କହିଲେ, କହିଲେ ଦଶମ ସ୍କନ୍ଧ 13 ଅଧ୍ୟାୟରେ ସୁକୁଟି ଅଛନ୍ତି, ସେ କହିଲେ ଯେ ହେ ସୁଖ କ'ଣ ପରୀକ୍ଷିତ ତୁମେ କେତେ ଲମ୍ପଟ, ସ୍ତ୍ରିଆ ଭୂତାନ ଇବ ସାଧୁ ବାର୍ତ୍ତା ସତାମେନ୍ ସାର ଭୂତା ନିସର୍ଗ। ଭଗବାନ ଭକ୍ତଙ୍କର ହେଉଛି ନିସର୍ଗ, ତାଙ୍କର ସ୍ୱଭାବ ହେଉଛି ଏହିଭଳି ଭାବରେ ସତାମୟମ। ଯେଉଁମାନେ ଭଗବାନ ଭକ୍ତ ସେମାନେ ସାରଟାକୁ ଗ୍ରହଣ କରିବେ, ଅସାରଟାକୁ ତ୍ୟାଗ କରିବେ। ଯଦର୍ଥ ବାଣୀ ଶ୍ରୁତଚେତ ସାମପି, ତାଙ୍କର ଅର୍ଥ, ତାଙ୍କର ବାଣୀ, ତାଙ୍କର ଶ୍ରବଣ, ତାଙ୍କର ହୃଦୟ, ସବୁକିଛି ପ୍ରତିକ୍ଷଣ ନବ୍ୟବତ ଅଚ୍ୟୁତସ୍ୟ ଯତ୍। ଭଗବାନର କଥା ପ୍ରତି ଏତେ ଆଗ୍ରହ, ସବୁବେଳେ ସେହି କଥା ତାଙ୍କୁ ନୂତନ ନୂତନ ଲାଗୁଛି। ନବ୍ୟବତ ଅଚ୍ୟୁତସ୍ୟ ଯତ୍ କିଭଳି ନା ସ୍ତ୍ରିଆ ବିଟାନା ଇବ ସାଧୁ ବାର୍ତ୍ତା, ଏଇ ଲମ୍ପଟ ପୁରୁଷ କଥା କହିଲେ। ଏଠି ଗୋଟେ ସ୍ତ୍ରୀ ପ୍ରତି ଯେମିତି ଲମ୍ପଟ ପୁରୁଷ ଯେମିତି ତା ବିଷୟରେ ବହୁତ ଆଗ୍ରହ ପ୍ରକାଶ କରେ, ତୁମେ ସେଇଭଳି ଭାବରେ ତୁମେ ଜଣେ ଲମ୍ପଟ ପୁରୁଷ ଭଳି ସାଧୁ ବାର୍ତ୍ତା, ଏଇଭଳି ଭାବରେ ଉଦାହରଣ ଦେଇଥିଲେ ସୁଖଦେବ ଗୋସ୍ୱାମୀ। କ'ଣ ଆଉ କୌଣସି ନଥିଲା ଉଦାହରଣ ଦେବା ପାଇଁ? ଏଇ ଉଦାହରଣଟି ଦେଲେ କ'ଣ ସାଧୁ ସମାଜରେ 8ରୁ ଶ୍ରେଷ୍ଠ ଉଦାହରଣ ନାହିଁ। ତେଣୁ ଏଇଠି ଯେଉଁ ରହିଛି ଦତ୍ତ ଦକ୍ଷିଣମ ଋତିଜୋ ଦତ୍ତ ଦକ୍ଷିଣମ ଯାରା ଭୁକ୍ତା ରତାଂସ୍ତ୍ରିୟମ, ସ୍ତ୍ରୀ ଲୋକ ଉପଭୋଗ କରିସାରିଲା ପରେ ତ୍ୟାଗ କରିଦେବେ, ପୁଣି ଆଉ ଗୋଟେ ନୂତନ ସ୍ତ୍ରୀ ଦରକାର, ଏଇଭଳି ଭାବରେ ଯାରା ବ୍ୟକ୍ତିମାନଙ୍କର ଏଭଳି ଗୋପୀମାନେ କହୁଛନ୍ତି। କାହାକୁ କହୁଛନ୍ତି? ଉଦ୍ଧବଙ୍କୁ। ତାଙ୍କର ଆଉ ଭୁଲିଗଲେ କେଉଁଭଳିଆ କେଉଁଠି କ'ଣ କୁହାଯିବ ସେସବୁ ଭୁଲିଗଲେ, କେତେ ଦେଇ ଆସିବ ଆସିବା ପରେ ଆସିବ କଥା ସେସବୁ ଆମେ କହିବା। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କୁ କହୁଛନ୍ତି ଏ ଶ୍ଳୋକରେ ଯେ ଏଇ ଯେଉଁ 8ଟି ଉଦାହରଣ ଦିଆଗଲା, ଅତ୍ର ସ୍ୱୟଂ ପ୍ରୟୋଜନ ଅଭାବ ଏବଂ ମୈତ୍ର ଅଭାବ ଇତ୍ୟତ୍ର ଦୃଷ୍ଟାନ୍ତାନ ଦୀପକ ନ୍ୟାୟ ନାହ। ନିଜର ସ୍ୱାର୍ଥ ଯେତେବେଳେ ଚାଲିଯିବ ତାଙ୍କୁ ପଚାରିବେ ନାହିଁ। ଏ ଗୋଟେ କେତେଟା ଉଦାହରଣ ଦେଲେ, ଏଇଠି ବହୁ ଭଳି ବହୁତ ଉଚ୍ଚାରଣ ଦେଇଛନ୍ତି, ବହୁତ ଦୀପକ ନ୍ୟାୟ, ଯେମିତି ଦୀପ ଲଗେଇ ଦେଇକି ଆମେ ଦେଖୁଛେ ଅନ୍ଧାରରୁ ଜାଣିପାରୁଛେ କ'ଣ କ'ଣ ଅଛି ବୋଲି, ସେଇଭଳି ଭାବରେ ଗୋଟେ ଖାଲି କିଛି ଦେଖେଇ ଦିଆଯାଉଛି। ଏଇଭଳି ଭାବରେ ସମସ୍ତେ ଏହି ସ୍ତରରେ ଅଛନ୍ତି। ତେନ ଯାବତ୍ ଧନ, ଏଇସବୁ କଥା ବୁଝା ଆମେ କହିସାରିଲେଣି, ଆଉ କହିବା ନାହିଁ। ତେଣୁ ଏଇଭଳି ଭାବରେ କହିବାର ଉଦ୍ଦେଶ୍ୟ ହେଉଛି କୃଷ୍ଣ କ'ଣ ଆମକୁ ସ୍ମରଣ କରିବେ। କୃଷ୍ଣ ମଧ୍ୟ ସେଇଭଳି ଭାବରେ ଲମ୍ପଟ ପୁରୁଷ, ଏଇ ଯେଉଁ ତ ଅଭିମାନ କରି ଯେଉଁ ଗାଳି ଦେଉଛନ୍ତି କୃଷ୍ଣଙ୍କୁ, କୃଷ୍ଣଙ୍କୁ ସେଇଟା ଆନନ୍ଦ ଲାଗୁଛି, ସେ ଶୁଣୁଛନ୍ତି, ଆମେ ଶୁଣିବା କଥା ଆସିବ, ଏଇଭଳି ଭାବରେ କଥା ରହିବ। ତେଣୁ ପ୍ରେମା ବି ଛାଡ଼, ସନାତନ ଗୋସ୍ୱାମୀ କହୁଛନ୍ତି ଯେ ଏବଂ କ୍ରମେଣ, ଏଇଭଳି ଭାବରେ 8ଟି ଉଦାହରଣ ଦେଲେ, ଏବଂ କ୍ରମେଣ ଅଷ୍ଟୌ ପ୍ରାୟ ଲୋକାନାମ ଅପେକ୍ଷାର୍ଥାମ, ଇଏ କ'ଣ ମ୍ୟାଟେରିଆଲ ଉଦାହରଣ ଦେଲେ, ଭୌତିକ ଉଦାହରଣ ଦେଲେ ଭଗବାନ କିନ୍ତୁ ଆର ଉର୍ଦ୍ଧ୍ୱରେ, କିନ୍ତୁ ଭୌତିକ ଉଦାହରଣ ଦେଲେ ନ ତୁ ଆତ୍ମୋଦ୍ଦେଶ ନୀତି ଜ୍ଞାନ, ଏମାନେ ବହୁତ ଉନ୍ନତ ସ୍ତରର, କିନ୍ତୁ ଯେହେତୁ ଇଏ ବିରହରେ ଏସବୁ କଥା ତାଙ୍କୁ ଭଗବାନଙ୍କୁ ସେ ସମାଲୋଚନା କରୁଛନ୍ତି, ତାଙ୍କୁ କ'ଣ ତାଙ୍କ ପ୍ରକାର ଅପମାନ କରୁଛନ୍ତି, ଏଇଭଳି ଭାବରେ କଥା କହିବେ। ଯେଉଁଟା ଭଗବାନ କହିଲେ ମୋତେ ଏଇଟା ବହୁତ ଆନନ୍ଦ ଲାଗେ,
ପ୍ରିୟା ଯଦି ମାନ କରି କରେ ଭର୍ସନ ବେଦ ସ୍ତୁତି ହୈତେ ହରେ ସେଇ ମୋର ମନ ଭଗବାନ ସେଇଟା ବହୁତ ଆନନ୍ଦ ଲାଗେ। ତେଣୁ ଏଇଭଳି ଭାବରେ ଆମର ସମୟ ହେଇଯାଇଛି, ଉଦାହରଣ ଦିଆଗଲେ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭକୁନ୍ଦ କି ଜୟ ଗୌର ପ୍ରମାନନ୍ଦେ।